ॐ नमो भगवते वासुदेवाय। हरे कृष्ण भक्त सदन मुंद मातृवृंद, हमारा जी भगवद गीता कथा कहवा विशेष भाव श्रीमानंद स्वागत करमर ये गीता गोटे गोटे साधारण गोटे गोटे श्लोक पाठ करा जाए, किंतु आमर जन भक्त आसार बहुत आग्रह था 13 अध्याय शुणापी, तेणु आम भाव 13 अध्याय आरंभ करा बोली, किंतु मुझा अवस्था आम प्रभु गवर्नमेंट रू प्रथम अध्याय आरंभ कले कथा भगवदगीता सुरू है, तेणु मुझे जो आसली मुझे सब गड़ी गड़ी कर तेणु आसंता गत काल पर्यटन आम द्वितीय अध्याय भगवदगीतार द्वितीय अध्याय एकचाश श्लोक पर्यटन आम पाठ करते, तेणु 42 श्लोक आम आज कथ आरंभ करवा। श्री भक्तजन अवश्य आज आसी ना कि आम आज जो भक्त मत रही बहुत आग्रही भक्त बहुत प्रश्न रही द्वितीय अध्याय सांख्ययोग। सांख्ययोग भगवान पूर्व आम संक्षेप कहीदेव आपंपी विशेष भाव जे भगवान सांख्ययोग रही भगवद्गीता द्वितीय अध्याय सांख्ययोग 38 श्लोक पर्यंत भगवान सांख्ययोग आलोचना करेंगे। प्रथमे अर्जुन भगवान शरण में जीवे, अर्जुन भगवान शिष्यत्व ग्रहण करेंगे। ये श्लोकटी बहुत गुरुत्वपूर्ण श्लोक, कारण शिष्य हेले जड़े ये ज्ञान प्राप्त हो पारे, नहले से ज्ञान प्राप्त हो पारे ना। तेणु द्वितीय अध्याय 7 श्लोक जो अर्जुन भगवान शरण में गले, कार्पण्य दोषो कहत स्वभाव पृछामी तंग धर्म समूढ़ चेता जश्रेय श्या निश्चित गृह तन्मे शिष्य स्तेहम साधिमान तंग प्रपन्न। मुझे शिष्य है कृपणता दोष जापार ना मोर कौन कर्तव्य, तेनाली भाव में शिष्यत्व ग्रहण कलापर भगवान कथा कह आरंभ कले 11 अध्याय। 11 अध्याय प्रथम शिष्य टे कान मोड़े 11 श्लोक कहले अशुचानुशोचस्तम प्रज्ञा बाधास्त भाषसे गतासुन अगतासस्त नान शोचन पंडिता। तुम मूर्ख बहुत बड़ बड़ कथा कह प्रथम अध्याय मुझे तुम युद्ध कर कि शुण मो मो कथ न शुण तुम प्रवचन आरंभ कल बहुत पांडित्यपूर्ण कथा कह कि प्रकृत में तुम नंबर वन मूर्ख। यू आरंभ है भगवान तापर 12 श्लोक भगवान शिक्षा दौंस जे ये सब शिक्षा दे 12 अध्याय 30 अध्याय पर्यंत 30 श्लोक पर्यंत ये सांख्य र आत्मा संबंध ज्ञान प्रदान कर प्रसिद्ध श्लोक जो रही देहिनोस्मिन यथा देहे कौमारम यौवनम जरा तथा देहांतर प्राप्ति धीरस्तत्र न मुह्यति। ये आत्मा संबंध ज्ञान, तेणु ये सब ज्ञान प्रदान कले 30 श्लोक पर्यंत ये आत्मा संबंध ज्ञान प्रदान कर विभिन्न प्रकार तक बुझे आम से आलोचना करते बर्तमान आलोचना करवा ना। पर 31-38 ये जो 8 श्लोक भगवान अनात्मा विषय ज्ञान प्रदान कले, आत्मा संबंध ज्ञान 30 श्लोक पर्यंत 31-38 अनात्मा अनात्मा कहे भौतिक बा शरीर संबंध ज्ञान प्रदान कर। तेणु 39 श्लोक रु भगवान कहले मुझु अर्जुन तुमको बर्तमान सांख्ययोग कहली एसा ते विहिता सांख्ये बुद्धिर्योगे तिमान शुणु। तुम सांख्ययोग विषय कहली बर्तमान भक्ति योग विषय कह कर्मयोग विषय कह। तेणु यो जहाँ को बुद्धियाजुक्त जहाँ कर्मबंधन प्रयास अच्छी जो कार्य कले कर्मबंधन जो मुक्त हो पार, तेणु यही 39 आम गत काली आरंभ करते कथा 39-41 पर्यटन तीनोटी श्लोक कही। तेणु ये जो कर्मयोग भक्ति योग विषय जो भगवान कहते वर्तमान 42 श्लोक कहते 42 श्लोक आज कथा आरंभ करवा। जामिमान पुष्पिता बाचन प्रवदंती अभिपस्थित वेदबाद रथा पार्थ नान्यद अस्तुति बाधन। ସାଧାରଣତଃ ଲୋକମାନେ ଏ କାମ୍ୟ ସକାମ କର୍ମ ପ୍ରତି ଆସକ୍ତ ହୋଇକି ରହିଥାନ୍ତି। ତେଣୁ ଏଠି 42 ଶ୍ଳୋକରେ ଯଦି ଆମର ସୁଦର୍ଶ୍ୱାମୀ ତାଙ୍କର ଡାକ୍ତର କହୁଛନ୍ତି, ନନୁ କାମିନୋପି କଷ୍ଟାନ୍ କାମାନ ବିହାୟ ବ୍ୟବସାୟତ୍ମିକ ବୁଦ୍ଧି, ବ୍ୟବସାୟତ୍ମିକ ବୁଦ୍ଧି କେମିତି ନ କରନ୍ତି। ଆଉ ପୂର୍ବ ଶ୍ଳୋକରେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ କହିଥିଲେ ଭଗବାନ ପ୍ରଭୁପାଦ ମହାରାଜ। ଶ୍ଳୋକରେ ସବୁବେଳେ କହନ୍ତି, ବ୍ୟବସାୟତ୍ମିକ ବୁଦ୍ଧି ରେକି ହ କୁରୁନନ୍ଦନ ବହୁ ଶାଖା ହନ୍ତାଶ ବୁଦ୍ଧେ ଅବ୍ୟବସାୟିନା। ଏହି ଶ୍ଳୋକ ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟ ଦେଇଛନ୍ତି। ପ୍ରଭୁପାଦ ମହାରାଜ ଏଠୁ ସବୁବେଳେ କହନ୍ତି ତାଙ୍କ ପ୍ରବଚନରେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଶ୍ଳୋକ ଭାଷ୍ୟରେ କହିଛନ୍ତି ଯେ ବ୍ୟବସାୟତ୍ମିକ ବୁଦ୍ଧି, ବ୍ୟବସାୟତ୍ମିକ ବୁଦ୍ଧି ହେଉଛି କ'ଣ ନା, ହଁ ଇଏ ଏତିକି ମୋର କିଞ୍ଚ ସର୍ବେଭ୍ୟୋପି ବୁଦ୍ଧିଭ୍ୟ ଭକ୍ତିଯୋଗ ବିଷୟଣିକ ବୁଦ୍ଧି ଉତ୍କୃଷ୍ଟା। ଯେତେ ବୁଦ୍ଧି ରହିଛି ଭକ୍ତିଯୋଗ ରୂପକ ବୁଦ୍ଧି ହେଉଛି ସର୍ବଶ୍ରେଷ୍ଠ ବୁଦ୍ଧି ଉତ୍କୃଷ୍ଟା ଉତ୍କୃଷ୍ଟା। ଇହ ଭକ୍ତି ଯୋଗେ ବ୍ୟବସାୟତ୍ମିକ ବୁଦ୍ଧିରେ ଏକେଇବ, ଭକ୍ତିରେ ମଧ୍ୟ ବ୍ୟବସାୟତ୍ମିକ ବୁଦ୍ଧି ଯେଉଁମାନେ ଗ୍ରହଣ କରିବେ ସେମାନେ ହେଉଛନ୍ତି ଶ୍ରେଷ୍ଠ। କ'ଣ ସେ ବ୍ୟବସାୟତ୍ମିକ ବୁଦ୍ଧି ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇଟା କହିଛନ୍ତି ସବୁବେଳେ ପ୍ରଭୁପାଦ ମହାରାଜ ଏଇଟାକୁ କହନ୍ତି ଯେ, ମମ ଶ୍ରୀମଦ୍ ଗୁରୁ ପ୍ରତିଷ୍ଠା ଭଗବତ କୀର୍ତ୍ତନ ସ୍ମରଣ ଚରଣ ପରିଚରଣାଧିକ ମେତଦେବ ମମ ସାଧନ, ମେତଦେବ ମମ ସାଧ୍ୟ, ମେତଦେବ ମମ ଜୀବାତୁ। ଇଏ ହେଉଛି ମୋର କଥା, ଆଉ କିଛି ନାହିଁ। ଆଖି ବୁଝିକି ଚାଲିଲେ ଗୁରୁଦେବ ଯାହା କହିଛନ୍ତି ସେଇଟା, ଏତିକି ଆମର ଆଉ କିଛି କରିବାର ନାହିଁ। ବ୍ୟବସାୟ ଇଏ ହେଉଛି ବ୍ୟବସାୟତ୍ମିକ ବୁଦ୍ଧି। ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟ, ଶ୍ରୀମଦ୍ ଗୁରୁଦେବ ଯାହା ମୋତେ କହିଛନ୍ତି, ଉପଦେଶ ଦେଇଛନ୍ତି, ଭଗବତ କୀର୍ତ୍ତନ ଆମେ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବତ କୀର୍ତ୍ତନ, ତାଙ୍କ ସ୍ମରଣ, ତାଙ୍କ ଚରଣ ପରିଚରଣାଧିକ ଚରଣ ପରିଚର୍ଯ୍ୟା ଇତ୍ୟାଦି ସେବା ପାଦ ସେବା ଇତ୍ୟାଦି, ଏତଦେବ ମମ ସାଧନ, ଇଏ ହେଉଛି ମୋର ସାଧନ। ଆଉ ଅନ୍ୟ ବହୁତ କଥା ରହିଛି, ଏସବୁ ମୋର ଆଉ ଚିନ୍ତା କରିବାର ନାହିଁ। ଇଏ ହେଉଛି ବ୍ୟବସାୟତ୍ମକ ବୁଦ୍ଧି, ଗୁରୁଦେବ ଏହା କହିଛନ୍ତି ଆମେ ଏଇଟା କରିବା ବ୍ୟବସାୟତ୍ମକ ବୁଦ୍ଧି। ଏତଦେବ ମମ ସାଧ୍ୟ, ଇଏ ହିଁ ମୋର ସାଧ୍ୟ, ଅନ୍ତିମ ଲକ୍ଷ୍ୟ ହେଉଛି ଏତିକି। ଆମେ ସିଦ୍ଧି ପ୍ରାପ୍ତ ହେଇଗଲେ ଏଇଟା ଛାଡ଼ିଦେବା ତା ନୁହଁ, ସିଦ୍ଧି ପ୍ରାପ୍ତ ହେଲେ ମଧ୍ୟ ଏଇଟାକୁ କରିବା, ଏ ସାଧ୍ୟ। ଭକ୍ତି ହେଉଛି ଉଭୟ ସାଧନ ଏବଂ ସାଧ୍ୟ। ଅନ୍ୟ ଯୋଗରେ ସବୁ ରହିଛି ଜ୍ଞାନ ଯୋଗରେ, ଜ୍ଞାନ କ'ଣ ଜ୍ଞାନ ଚିନ୍ତନ ବ୍ରହ୍ମ ଚିନ୍ତନ କରନ୍ତି, କିନ୍ତୁ ଯେତେବେଳେ ଅନ୍ତିମରେ ସେମାନେ ମୁକ୍ତି ପାଇଯାଆନ୍ତି ଆଉ ବ୍ରହ୍ମ ଚିନ୍ତନ କରିବାକୁ ପଡ଼େ ନାହିଁ, ସାଧନତାକୁ ଛାଡ଼ି ଦିଅନ୍ତି। କର୍ମଯୋଗରେ ବିଭିନ୍ନ ପ୍ରକାର ଯେଉଁ ରହିଛି ଯଜ୍ଞ ଇତ୍ୟାଦି ରହିଛି, ଯଜ୍ଞ କରନ୍ତି, କର୍ମଯୋଗର ଫଳ ଯେତେବେଳେ ପାଇଯିବେ ସ୍ୱର୍ଗ ଆଦି ପାଇଯାଆନ୍ତି, ସେ ଆଉ ଯୋଗ ଯଜ୍ଞ କରିବାର ଦରକାର ପଡ଼େ ନାହିଁ। କିନ୍ତୁ ଭକ୍ତି ଯୋଗ ଏଭଳି ଯୋଗ ଯେଉଁଥିରେ ସାଧନ ସିଏ ଏକା ସାଧନ ଏବଂ ସିଏ ମଧ୍ୟ ସାଧ୍ୟ, ଏହି ମହାମନ୍ତ୍ର କୀର୍ତ୍ତନ କରିବା ଆମେ ଅନ୍ତିମରେ ଯଦି ସିଦ୍ଧି ପ୍ରାପ୍ତ ହୁଏ ସେ ମଧ୍ୟ ସେ ଭଗବାନ କଥା କୀର୍ତ୍ତନ କରିବା, ଭଗବାନ ନାମ କୀର୍ତ୍ତନ କରିବା, ସାଧନ ଏବଂ ସାଧ୍ୟ। ଏତଦେବ ମୋ ଜୀବାତ, ଇଏ ହେଉଛି ମୋର ଜୀବନ, ଇଏ ହେଉଛି ବ୍ୟବସାୟତ୍ମିକ ବୁଦ୍ଧି। ଯେଉଁମାନଙ୍କର ବ୍ୟବସାୟତ୍ମିକ ବୁଦ୍ଧି ନାହିଁ ଅବ୍ୟବସାୟତ୍ମିକ, ତାଙ୍କର ବହୁ ଶାଖା ଅନନ୍ତାଶ ବୁଦ୍ଧ ଅବ୍ୟବସାୟ ନା, ଏ ଶ୍ଳୋକଟି ଗତକାଲି ଆମେ କହିଥିଲେ। ତେଣୁ ଏଠି ଶ୍ରୀଦର୍ଶନୀ କହୁଛନ୍ତି, ନନୁ କାମିନୋପି କଷ୍ଟାନ୍ କାମନ ବ୍ୟାହାୟ ବ୍ୟବସାୟତ୍ମିକ ବୁଦ୍ଧି କେମିତି ନ କରନ୍ତି। ସେମାନେ ଅବ୍ୟବସାୟତ୍ମିକ ଯେଉଁମାନେ ବିଭିନ୍ନ ପ୍ରକାର କଷ୍ଟ କାର୍ଯ୍ୟ କରୁଛନ୍ତି, ବହୁତ କଷ୍ଟ, କାମିନୋପି କଷ୍ଟାନ୍ କାମନ କାମ ତାଙ୍କର କାମ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର କଷ୍ଟ କାମ କରୁଛନ୍ତି, କାହିଁକି ତାହେଲେ ଏଇଟାକୁ ଗ୍ରହଣ କରୁନାହାନ୍ତି, ସେଇଟାକୁ ବିହାୟ ତାକୁ ତ୍ୟାଗ କରି ଏ ବ୍ୟବସାୟତ୍ମକ ବୁଦ୍ଧିକୁ କାହିଁକି ସେମାନେ ଗ୍ରହଣ କରୁନାହାନ୍ତି, ପ୍ରଶ୍ନ ଜଣେ କରିବ, ଅର୍ଜୁନଙ୍କର ମନରେ ଭାବ ଆସିବ, ଏଇଟା ପ୍ରଶ୍ନ ଆସିବ। ତେଣୁ ଭଗବାନ ନ ପଚାରିଲେ ମଧ୍ୟ ଅର୍ଜୁନ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଇଏ ହେଉଛି ଲିଙ୍କ, ଏଇ ଲିଙ୍କରେ ଯଦି ଆମେ ଜାଣିବେ ଆପଣ ସବୁ ଶ୍ଳୋକ ମନେ ରଖିଦେବେ। ଏଇ ଆଚାର୍ଯ୍ୟମାନେ ଏଇଟାକୁ ଲିଙ୍କ କହିଛନ୍ତି, କ'ଣ ପାଇଁ ପରବର୍ତ୍ତୀ ଶ୍ଳୋକ କ'ଣ ପାଇଁ କହିଲେ ନା, ଏଇଟା ଭଗବାନଙ୍କ ଠାରୁ ଶୁଣିଲେ ଅର୍ଜୁନଙ୍କର ମନରେ ଭାବ ଆସିଲା ଏଇଟା କାହିଁକି ସେମାନେ କରୁନାହାନ୍ତି, ତେଣୁ ଭଗବାନ ତା'ର ଉତ୍ତର ଦେଉଛନ୍ତି। ଅର୍ଜୁନ ପଚାରିନାହାନ୍ତି, କିନ୍ତୁ ଭଗବାନ ଜାଣିପାରିଲେ ମନର କଥା, ଆଚାର୍ଯ୍ୟମାନେ ସେ ମନର କଥାକୁ ବ୍ୟକ୍ତ କରିଛନ୍ତି। ତେଣୁ ଏଠି କହୁଛନ୍ତି, ଭଗବାନ କହୁଛନ୍ତି, କାହିଁକି ନା ଜାମିମାନ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦ ରତା ପାର୍ଥ ନାନ୍ୟତ ଅସ୍ତିତିବାଦୀନ। ବେଦରେ ଏ ଯେଉଁ ପୁଷ୍ପିତାଂ ବାଚଂ ରହିଛି କର୍ମକାଣ୍ଡ, କର୍ମକାଣ୍ଡ ଧାରାରେ ଯେଉଁ ସବୁ ବର୍ଣ୍ଣନା କରାଯାଇଛି ସେଇଟାକୁ ସେମାନେ ଆକୃଷ୍ଟ ହୋଇଯାଆନ୍ତି। ଏତେ ଉପଭୋଗ ରହିଛି, ଭୌତିକ ଜଗତ ଯିଏ ଆସିଛି ସେ ଉପଭୋଗ କରିବା ପାଇଁ ଆସିଛି, ତେଣୁ ସିଏ ଜାଣିପାରିବ ନାହିଁ ଯେ ପ୍ରକୃତରେ ଆମେ ଉପଭୋଗ କରିବାର ଆମର କୌଣସି କ୍ଷମତା ନାହିଁ। ଆମେ ଭଗବାନଙ୍କୁ ଉପଭୋଗ ଦେଲେ ଆମେ ପ୍ରକୃତରେ ଆନନ୍ଦ ପ୍ରାପ୍ତ ହେବା, ଏଇ ଜ୍ଞାନକୁ ସମସ୍ତଙ୍କୁ ଆସିବ ନାହିଁ। ତେଣୁ ସମସ୍ତେ ଏଇ ଭୋଗ, ସେଥିପାଇଁ ପୁରୁଷ ବୋଲି କୁହାଯାଇଛି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ଶ୍ରୋତା କହୁଛନ୍ତି, ପୁରୁଷ ପ୍ରକୃତି ସ୍ଥୋହି ଭୁଙ୍କ୍ତେ ପ୍ରକୃତି ଜାଣ ଗୁଣା କାରଣ ଗୁଣ ସଂଘର୍ଷ ସଦସଦ୍ୟୋନି ଜନ୍ମସୁ। ପୁରୁଷ ଏଠି ତଥାଗତ ପୁରୁଷ ଏବଂ ତଥାଗତ ସ୍ତ୍ରୀ, ଏ ସମସ୍ତଙ୍କର ପୁରୁଷ ଅଭିମାନ ରହିଛି। ପୁରୁଷ କହିଲେ ପ୍ରଭୁପାଦ ମହାରାଜ କହନ୍ତି ସେ ହେଉଛି ଏଞ୍ଜୟର, ଇଂରାଜୀ ଟ୍ରାନ୍ସଲେସନ୍ର ପୁରୁଷ କହିଲେ ଏଞ୍ଜୟର, ଉପଭୋଗକାରୀ। ଆମେ ସମସ୍ତେ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ ଏ ଭୌତିକ ଜଗତ ତ୍ରିଗୁଣରେ ଆମେ ସେଇଟାକୁ ଉପଭୋଗ କରୁଛେ। ଆମର ଉପଭୋଗ କରିବାର କ୍ଷମତା ନାହିଁ, ତେଣୁ ଭଗବାନ ଗୋଟିଏ ମାୟା ରୂପକ ଶରୀର ଆମକୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଆମେ ଭାବୁଛେ ଆମେ ଉପଭୋଗ କରୁଛେ ବୋଲି। ତେଣୁ ଏଇ ଯେଉଁ ରହିଛି ବେଦରେ, ଏ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି, ଯାହାଦ୍ୱାରା କି ବର୍ଣ୍ଣନା କରାଯାଇଛି ସ୍ୱର୍ଗଲୋକର ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ବହୁତ ଉପଭୋଗ ରହିଛି ସେଠି, ଏସବୁ ଶୁଣି ଇମାଂ ପୁଷ୍ପିତାଂ ବାଚଂ, ବହୁତ ସୁନ୍ଦର କଥା ବେଦରେ, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ। ଯେଉଁମାନେ ପ୍ରକୃତରେ ବେଦ ପ୍ରକୃତରେ ବିଦ୍ୱାନ ନୁହନ୍ତି, ସେମାନେ ବେଦ ପଢ଼ି ସେମାନେ ଭାବନ୍ତି ବେଦର ସାର ଜିନିଷଟା ହେଉଛି ଏଇଟା, ଏଇ ପୁଷ୍ପିତାଂ ବା ଏଇ ବେଦର ଯେଉଁ କଥା ଉପଭୋଗ କରିବା ପାଇଁ କଥା ରହିଛି ଏଇଟା ହେଉଛି ବେଦର ସାର। ପ୍ରବଦନ୍ତି ଅଭିପସ୍ଥିତ, ସେମାନେ ପ୍ରକୃତରେ ବୁଦ୍ଧିମାନ ନୁହନ୍ତି। ବେଦବାଦ ରତା ପାର୍ଥ, ଯଦିଓ ସେମାନେ ବେଦ ଅଧ୍ୟୟନ କରୁଛନ୍ତି କିନ୍ତୁ ବେଦବାଦ ରତା ତ କୁହାଯାଏ, ବେଦର ବିଭିନ୍ନ ଅର୍ଥକୁ ବାହାର କରୁଛନ୍ତି, ବେଦର ମୁଖ୍ୟ ଅର୍ଥକୁ ବୁଝିପାରୁନାହାନ୍ତି। ଯେମିତି ଆମର ଗୋଟେ ଅପରାଧ ରହିଛି ସପ୍ତମ ଅପରାଧ, ଷଷ୍ଠ ନମ୍ବର ଅପରାଧ, ଯେ ଭଗବାନଙ୍କ ନାମର ଅର୍ଥ ଅର୍ଥାନ୍ତର କରିବା, ଇଏ ମଧ୍ୟ ବେଦର ପ୍ରକୃତ ଅର୍ଥକୁ ସେମାନେ ବୁଝିପାରନ୍ତି ନାହିଁ, ଅର୍ଥାନ୍ତର କରନ୍ତି, ବେଦବାଦ ରତା ତାଙ୍କୁ କୁହାଯାଏ। ସେମାନେ ବେଦବିତ୍ ନୁହନ୍ତି, ବେଦବିତ୍ କେଉଁମାନେ ବେଦବିତ୍ 15 ଅଧ୍ୟାୟରେ କହିଲେ, 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଯେଉଁ କହିଲେ, ଊର୍ଦ୍ଧ ମୂଳ ମଧ ଶାଖ ନଶ୍ୱତ୍ୱଂ ପ୍ରାହୁ ଭୟଂ ଛନ୍ଦାସି ଯଶ ପର୍ଣ୍ଣାଣି ଯସ୍ତଂ ବେଦ ସେ ହେଉଛି ବେଦବିତ୍, ସିଏ ହେଉଛନ୍ତି ବେଦ ଜାଣନ୍ତି, ଏମାନେ ବେଦବିତ୍ ନୁହନ୍ତି, ବେଦ ବାଦ ରତା। ଏମାନେ ଶିଶୁମନ୍ଦୁ କହୁଛନ୍ତି ସେ ମହାରାଜ ଏ କଥାରେ ଗୋଟେ କଥା କହନ୍ତି, ତେଣୁ ଜଣେ ଆମର ତ୍ରିବେଦୀ ଥିଲେ ଭାରତବର୍ଷରେ, ଜଣେ ବେଦ ଅଧ୍ୟୟନ କରୁଥିଲେ ତ୍ରିବେଦୀ, ସେ ଥିଲେ ତିନୋଟି ବେଦକୁ ଅଧ୍ୟୟନ କରୁଥିଲେ, ଜାଣନ୍ତି ସବୁ ତିନି ବେଦ, ଶ୍ଳୋକ ସବୁ ମନେ ରଖିଛନ୍ତି। ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଇଂଲଣ୍ଡକୁ ଯାଇଥିଲେ, ପାଶ୍ଚାତ୍ୟ ଜଗତରେ ସବୁ ଉପଭୋଗ ତାଙ୍କର ସବୁ ରହିଛି, ବିଭିନ୍ନ ପ୍ରକାର କ୍ଲବ ସବୁ ରହିଛି, ଗୋଟେ ନ୍ୟୁଡ୍ କ୍ଲବ ରହିଛି, ସେଠି ସବୁ ଉଲଗ୍ ନେଇକି ସେମାନେ ସବୁ ଉପଭୋଗ କରନ୍ତି ନ୍ୟୁଡ୍ କ୍ଲବ। ତେଣୁ ନ୍ୟୁଡ୍ କ୍ଲବର ଯେ ଲିଡର, ସିଏ ଆମର ଏ ତ୍ରିବେଦୀଙ୍କୁ ମହାଶୟଙ୍କୁ ନିମନ୍ତ୍ରଣ କଲେ, ଆଜ୍ଞା ଆମେ ତ ଏଇଭଳି ଭାବରେ କଥା କିଛି ଜାଣିପାରୁନୁ, ବହୁତ ଜ୍ଞାନ ରହିଛି ଆମେ ସେସବୁ ଜାଣିନୁ, ଆମକୁ ଟିକେ ବେଦର ଜ୍ଞାନକୁ ଆମକୁ ପ୍ରଦାନ କରନ୍ତୁ କହିକି ତାଙ୍କୁ ନିମନ୍ତ୍ରଣ କରିଥିଲେ, ଇନ୍ଭାଇଟେସନ୍ ଦେଇଥିଲେ। ତେଣୁ ସେ ରାଜି ହୋଇଥିଲେ ଯିବା ପାଇଁ, ଯେଉଁଦିନ ସ୍ଥିର ହେଲା ସେ ଆସିବେ, ବେଦବିତ୍ ଆସିବେ। ତେଣୁ ସେ ତାଙ୍କର ମେମ୍ବରମାନଙ୍କୁ କହିଦେଲେ ଯେ ଆଜି ଜଣେ ବେଦବିତ୍ ଆସୁଛନ୍ତି, ତମେ ଆଉ ଉଲଗ୍ନ ହୋଇ ଆସିବନି, ଡ୍ରେସ୍ ପିନ୍ଧିକିରି ଆସିବ। ତେଣୁ ଏ ବେଦବିତ୍ ଜଣକୁ ଚିନ୍ତା କରୁଛନ୍ତି, ମୁଁ ଯିବି ନ୍ୟୁଡ୍ କ୍ଲବକୁ, ଯେ ଦେଶ ଯିବ ସେପଟେ ଖାଇବ, ଆଉ ସେଠି ସେ ଉଲଗ୍ନ ହୋଇକି ଥିବେ, ଆମେ ଡ୍ରେସ୍ ପିନ୍ଧିକି କେମିତି ରହିବା, କହିକି ସେ ଉଲଗ୍ନ ହୋଇ ଆସିଛନ୍ତି। କଥା କହିଲା ବେଳକୁ ଯେଉଁମାନେ ଶ୍ରବଣକାରୀ ସେମାନେ ସବୁ ଡ୍ରେସ୍ ପିନ୍ଧିଛନ୍ତି, ଯେଉଁମାନେ କୀର୍ତ୍ତନ କରିବେ ବକ୍ତା ପ୍ରବକ୍ତା ମହାଶୟ ଉଲଗ୍ନ ହୋଇ ରହିଛନ୍ତି। କହିବାର ଉଦ୍ଦେଶ୍ୟ ବେଦର ଅର୍ଥ ସେମାନେ ଜାଣନ୍ତି ନାହିଁ, ବେଦର ଅର୍ଥ ପ୍ରକୃତରେ ବୁଝିପାରନ୍ତି ନାହିଁ କେହି। ତେଣୁ ଖୁବ୍ ଯେଉଁମାନେ ଜାଣନ୍ତି ସର୍ବେ ବେଦେଶ ସର୍ବେ ରହମେବ ବେଦ୍ୟୋ, ସିଏ ପ୍ରକୃତରେ ବେଦବିତ୍। ବେଦରେ ଏକମାତ୍ର ଜ୍ଞାତବ୍ୟ ବସ୍ତୁ ହେଉଛନ୍ତି ଭଗବାନ। ତେଣୁ ଭାଗବତ ଆରମ୍ଭରେ ସେ କଥା କହିଲେ, वाद्यम वेद्यम वास्तव मत्र वस्तु, ये वास्तव वस्तु होती भगवान। आमको जानवा ये भागवत पढ़ी आम जानवा से कथा वेदर सार जिनस बाहर करके ये भागवत छोईद व्यासदेव वेद को मंथन कले आम जापर ना सार वस्तुटा कौन आप त्रैगुण्य विषय वेदा आसब से कथा। तेणु वेद अध्ययन करते जापारती ना प्रभुपाद महाराज आम कही जन्मना जायते शूद्र, जड़े जो जन्म हो ब्राह्मण पर जन्म है से शूद्र समस्त शूद्र तम गुण प्राधान्य रही पाखे किंतु संस्कार भवे द्विज जो संस्कार ग्रहण करेंगे द्विज कह द्विज कह द्वितीय जन्म है प्रथम जन्म पिता माता हो द्वितीय जन्म गुरुदेव दौंती पक्षी को मध्य द्विज कहुए कहीं पक्षी प्रथम अंडा आकार आसे तापर छुआ सुतर बाहर तेणु ये द्विज जन हेले वेद पाठा जड़े द्विज हेले वेद पढ़ापर अधिकार आसो समस्ते वेद अध्ययन करें स्त्री शूद्र द्विज बंधुना त्रयीन श्रुति गोचरा स्त्रीलोक मैंने शूद्र मैंने अन्य उन्नतर वर्णरे थे से गुण ना जार द्विज बंधुता कह जाए से मानकर वेद पढ़ापी अधिकार ना त्रयीन श्रुति गोचरा से महाभारत रचना करा महाभारत गोटे पाठ भगवद गीता तेणु ये जो रे द्विज जो मैंने जो मैंने द्वितीय संस्कार पाइले से वेद अध्ययन करने योग्यता आसला तेणु से मैंने वेद अध्ययन कले कप्र द्विज विप्र भर ये तफात रही जन संस्कार नहीं गले कि वेद अध्ययन कले ना आम गुरुदेव आम शिक्षा देदेले दीक्षा देदेले कि आम शास्त्र अध्ययन कले ना आम खाली से द्विज रही विप्र हो पार ना विप्र हेले कौन ना वेद पाठा वेद जो मैंने पढ़े से मैं विप्र वेद पाठ भवे विप्र एवं जन जो वेद पाठ कर अंत पक्षे वेदर तीनो तत्व रही प्रथम स्कंध द्वितीय अध्याय एगार श्लोक सूत गोस्वामी कथा कहते वदंती तत्त्वविद तत्व ज्ञान मध्य ब्रह्मेति परमात्मा चेति भगवान शब्दते तत्वविद माने वेदरे तीनो तत्व अच्छी का तीनो तत्व को जानते से प्रथम तत्व हूँ ब्रह्म तत्व तेणु वेदरे सबकि रही कितु पाइबाटा ये सहज नुह जमी क्षीर घी रही कि आम क्षीर घी को आम से पाइबा ना तर उपाय रही से भाव वेदरे सब तत्व रही जो मैंने अंत पक्ष ब्रह्म तत्व को जानती से ब्राह्मण कह ब्रह्म जानाती ब्राह्मण पुणी आउ टे जो मैंने उन्नत स्तर को जीवे परमात्मा अनुभूति जो मैंने करेंगे से मैंने योगी योगी परमात्मा मान योगी ध्यान अवस्थित गतिन मनसा पश्चिंदी जम योगी न भगवान दर्शन करते योगी वेद अध्ययन करोग से योगी कह परमात्मा को उपलब्धि करती हृदय भितर एवं आउ टे जो मैंने उन्नत स्तर को जीवे से कह भक्त से भगवान को जानवे भगवान की शब्द दे भगवान वेदेश सर्वे हम जो वेद्य भगवान पाखे जी भगवान जानव से परमात्मा को जानव ब्रह्म को मत जानव कि ब्रह्म जानव से हूत उन्नत तत्व न जानी थी पारे तेणु जो मैंने वेद अध्ययन करी वेदेश दुर्लभम वेदर अध्ययन कर भगवान जानवा ता नुह अदुर्लभम आत्मभक्त वेद भक्तिर सहित तद विधि प्रणिपातेन परिप्रश्न सेवया उपदेक्षते ज्ञान ज्ञानीन तत्वदर्शीन गुरु पाक जाए अध्ययन करवाक पड़ो ताकि जानवा भक्ति भगवान जानवा ना भगवान जापरिया ना समस्त ज्ञान थी आम जापर ना तेना जो मैंने भगवान को जानते वेद रु वेद अध्ययन करोसी उपाय हूँ श्रवण कर से भक्त कह भक्त से सब उन्नत स्तर भक्त जो मैंने तेणु ये जो जामीमा पुष्पिता बाहर प्रबदती अभिपस्थित जो मैंने ये विद्वान नुहति से भावती ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ଅଛି ଏଇଟା ହେଉଛି ଶ୍ରେଷ୍ଠ, ଇଏ ହେଉଛି ସାର ଜିନିଷଟା ବେଦରେ। ତେଣୁ ବେଦ ପାଦରତା ପାର୍ଥ, ସେମାନଙ୍କୁ ବେଦ ପାଦରତା ବୋଲି କୁହାଯାଉଛି। ପାର୍ଥ ସେମାନେ ପ୍ରକୃତରେ ବେଦବିତ୍ ନୁହନ୍ତି ନା, ତାହେଲେ 43 ଶ୍ଳୋକରେ ଯଦି ସେମାନେ ଲିଙ୍କ୍ଟା ମୁଁ ଆଉ ଲେଖିନି, ହଁ ବଳଦେବ ବିଦ୍ୱାସ ମୁଁ ସେଟାକୁ ଇଏ କରିନି, ଲିଙ୍କ୍ଟା କଲେ ଆପଣ ଜାଣିବେ କାହିଁକି ଏଇଟା କହିଲେ। କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦାନ କ୍ରିୟା ବିଶେଷ ବହୁଳାମ ଭୋଗ ଐଶ୍ୱର୍ଯ୍ୟ ଗତି ପ୍ରତି, ଏସବୁ କାହିଁକି କହିଲେ ନା ଅର୍ଜୁନ ଏ ଯେଉଁ ଶୁଣିଲେ କଥା ଶୁଣିଲେ ତା ପୂର୍ବ ଶ୍ଳୋକ ଅର୍ଜୁନ ମନରେ କ'ଣ ଭାବନା ଆସିବ, ସେଇଥିପାଇଁ ତାର ଉତ୍ତର ଏ ଶ୍ଳୋକରେ ଦିଆଯାଉଛି। ମୁଁ ସେ ଲିଙ୍କ୍ଟାକୁ ଟିପି ନାହିଁ, ବିଶ୍ୱନାଥ ଚକ୍ରବର୍ତ୍ତୀଟାକୁ ବା ସିଦ୍ଧ ସ୍ୱାମୀଙ୍କର ପଢ଼ିଲେ କ'ଣ ପାଇଁ ଏଇଟା କହିଲେ ଏଇଟା ଆମେ ଜାଣିବା। ଯାହା ହଉ ମୁଁ ସେଇଟା ଲେଖିନି, ବର୍ତ୍ତମାନ କହୁଛନ୍ତି ଭଗବାନ ଯେ କାମାତ୍ମା ଆମ ସ୍ୱର୍ଗ ପରା, ଏଇ ଯେଉଁ ପୁଷ୍ପିତାଙ୍କୁ ବାଚନ କାହିଁକି ସେମାନେ ଭାବନ୍ତି, ଅର୍ଜୁନ ଚିନ୍ତା କରିବେ କାହିଁକି ସେଇଟା ଶ୍ରେଷ୍ଠ ବୋଲି ଭାବୁଛନ୍ତି ନା, କାମାତ୍ମାନ ତାଙ୍କର ବହୁତ ପ୍ରକାର କାମନା ରହିଛି, କାମାତ୍ମାନ ସ୍ୱର୍ଗ ପରା, ତେଣୁ ସେ ଯେତେବେଳେ ଜାଣନ୍ତି ଏଭଳି ଭାବେ ରହିଛି ଉପଭୋଗର କଥା ରହିଛି, ବହୁତ ଐଶ୍ୱର୍ଯ୍ୟ ରହିଛି, ତେଣୁ ସେମାନେ ସ୍ୱର୍ଗକୁ ଯିବା ପାଇଁ ଚାହାନ୍ତି, ଇଚ୍ଛା ପ୍ରକାଶ କରନ୍ତି। କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦାନ, ବହୁତ ଉନ୍ନତ ଜନ୍ମ ପ୍ରାପ୍ତ ହେବେ, ଏସବୁ ଫଳ ସେମାନେ ପ୍ରାପ୍ତ ହେବେ, ସ୍ୱର୍ଗ ଲୋକ ଇତ୍ୟାଦି ପ୍ରାପ୍ତ ହେବେ, ବହୁତ ଉପଭୋଗ ରହିଛି। ଆମର ତ ସହଜରେ ଉପଭୋଗ କରିବାର ମନ ରହିଛି, କାମନା ରହିଛି, ତେଣୁ ବେଦରେ ଯେତେବେଳେ ଏ କଥା ଶୁଣିଦିଅନ୍ତି ସେମାନେ ଭାବନ୍ତି ଇଏ ହେଉଛି ଶ୍ରେଷ୍ଠ, ଏଇଟାକୁ ଆମେ କରିବା। ଜନ୍ମ କର୍ମ ଫଳ ପ୍ରଦାନ କ୍ରିୟା ବିଶେଷ ବହୁଳା, ଆଦେହରେ ବହୁତ କ୍ରିୟା ରହିଛି, ବହୁତ ଯଜ୍ଞ ଇତ୍ୟାଦି କରିବ, ବହୁତ ସ୍ୱାହା ସବୁ କରିକିରି ବହୁତ ପ୍ରକାର ରହିଛି ଯଜ୍ଞ ଅନୁଷ୍ଠାନ ରହିବ। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ସେଇଟା ଜ୍ୟୋତିଷ୍ଠମ ଯଜ୍ଞ ରହିଛି ଯାହା ଅନୁଷ୍ଠାନ କଲେ ସ୍ୱର୍ଗପ୍ରାପ୍ତି ହେବ। ତେଣୁ ସେ କହିବେ କି କ'ଣ ମହାପୁର କ'ଣ କୀର୍ତ୍ତନ କରୁଛ, କ'ଣ ଭକ୍ତି ଗୋଟେ କରୁଛ, କେତେ ସୁନ୍ଦର କଥା ହେଇଛି, ବେଦରେ କୁହାଯାଇଛି, ଆଉ କି ମୂର୍ଖ ବ୍ୟକ୍ତି କହିନାହାନ୍ତି, ସ୍ୱୟଂ ବ୍ୟାସଦେବ ରଚନା କରିଛନ୍ତି, କଥା କହିଛନ୍ତି ସ୍ୱର୍ଗକୁ ଯିବା ପାଇଁ, ଯଜ୍ଞ ଜ୍ୟୋତିଷ୍ଠମ ଯଜ୍ଞର କହିଛନ୍ତି ବ୍ୟବସ୍ଥା। ତେଣୁ ସେମାନେ କ୍ରିୟା ବିଶେଷ ବହୁଳ ଏଇସବୁ ଆସକ୍ତି ହେଇଯାଆନ୍ତି ସେମାନେ, ଜାମିମା କ'ଣ କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦାନ, କର୍ମଫଳ ପ୍ରାପ୍ତ ହେବା ପାଇଁ ସେମାନେ ସବୁ ଏଇଥିରେ ଲିପ୍ତ ରୁହନ୍ତି। ଜନ୍ମ କର୍ମ ଫଳ ପ୍ରଦାନ କ୍ରିୟା ବିଶେଷ ବହୁଳା ବହୁତ ପ୍ରକାର ରହିଛି, ତା'ର ଯଜ୍ଞ ଅନୁଷ୍ଠାନ ସବୁ ରହିଛି, ଟିକିଏ ଭୁଲ ହେଇଗଲେ ପାଇବେ ନାହିଁ, ସ୍ୱର୍ଗକୁ ଯାଇପାରିବେ ନାହିଁ, ଭୁଲ ହେଇଗଲେ ଟିକିଏ ଯାଇପାରିବେ ନାହିଁ। ଯେମିତି ଆମ ନବମସ୍କନ୍ଧରେ ଆମେ ସେଦିନ କହୁଥିଲୁ ସେ କଥା, ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଆଙ୍ଗିରସ ଗୋତ୍ରୀ ବ୍ରାହ୍ମଣମାନେ ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଯାଇପାରୁନାହାନ୍ତି, କାହିଁକିନା ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିପାରୁନଥିଲେ। ଜାଣିଛନ୍ତି ଏ ଯେଉଁ ରହିଛନ୍ତି ଆମର ଇକ୍ଷ୍ୱାକୁଙ୍କର ପୁତ୍ର ଯେଉଁ ରହିଛନ୍ତି, ନା ନା ମନୁଙ୍କର ପୁତ୍ର, ବୈବସ୍ପତି ମନୁଙ୍କର ପୁତ୍ର ଦଶପୁତ୍ର, ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଇକ୍ଷ୍ୱାକୁ, ଅନ୍ୟ ଯେଉଁ ପୁତ୍ର ହେଉଛି ନଭଗ, ତାଙ୍କ ପୁତ୍ର ହେଉଛି ନଭଗ, ନଭଗଙ୍କର ପୁତ୍ର ନାଭାଗ, ନାଭାଗ ଯେତେବେଳେ ତାଙ୍କର ଗୁରୁକୁଳରେ ଥିଲେ ତାଙ୍କର ଭାଇମାନେ ତାଙ୍କର ସମ୍ପତ୍ତି ସବୁ ବାଣ୍ଟିଦେଲେ, ନାଭାଗ ପାଇଁ କିଛି ରଖିଲେ ନାହିଁ, ନାଭାଗ ଯେତେବେଳେ ଫେରିଲେ ଇସ୍କନ ବୁର୍ଲାରୁ ଫେରିଲେ ତାଙ୍କ ଘରକୁ କହିଲେ ମୋର କାଇଁ ମୋର ଭାଗ କାଇଁ, ତୁ ତ ରହିବୁ ସେଠି ଇସ୍କନରେ ରହିବୁ, ଆଉ ତୋ ପାଇଁ କ'ଣ ଭାଗ ରଖ, ତୋ ଯାହା ତୋ ପିତା ଅଛନ୍ତି, ତୋ ଭାଗରେ ଅଛନ୍ତି, ତୁ ଯାହା ନେବୁ ତାଙ୍କୁ। ତେଣୁ ଯେତେବେଳେ ପିତାଙ୍କ ପାଖକୁ ଗଲେ, ନଭବଙ୍କ ପାଖକୁ ଗଲେ, ନଭବ କହିଲେ ତୁମର ଭାଇମାନେ ତୁମକୁ ଠକି ଦେଇଛନ୍ତି, ପିତା କୌଣସି ଗୋଟେ କ'ଣ ଗୋଟେ ଭୋଗ ସାମଗ୍ରୀ ନୁହଁ ତୁମକୁ ସେ ଦେଇଛନ୍ତି, କିନ୍ତୁ ତଥାପି ତୁମେ ଯାଅ ତୁମକୁ ଜାଗାରେ, ସେ ଅଙ୍ଗିରୁ ସେ ଗୋତ୍ର ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, ସେ ଯଜ୍ଞ ସ୍ୱର୍ଗକୁ ଯିବା ପାଇଁ କରୁଛନ୍ତି, କିନ୍ତୁ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି। ବିଶ୍ୱଦେବାରୂପକ ସୂତ୍ର ରହିଛି, ଯଜ୍ଞ ମାନେ ଶ୍ଳୋକ ରହିଛି, ଯେଉଁଟାକୁ ସେମାନେ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି। ତୁମେ ଏଇ ଶ୍ଳୋକଟିକୁ କହିଦେବ ତାହେଲେ ସେମାନେ ପଳେଇବେ ସ୍ୱର୍ଗକୁ, ସ୍ୱର୍ଗକୁ ଯିବା ମାନେ କେତେ କଷ୍ଟଦାୟକ, ସେଥିପାଇଁ ଆମେ କହୁଛେ ଏଇଟା, ତେଣୁ ଆମେ ଏଇଟା କହିଥିଲୁ ଥରେ କହିବା ନାହିଁ। ତେଣୁ ଏହିଭଳି ଭାବରେ ସେ କହିବାରେ ସେ ଗଲେ ସ୍ୱର୍ଗକୁ ଗଲେ, ସ୍ୱର୍ଗ ଯିବା ଏତେ ସହଜ ନୁହଁ, କିନ୍ତୁ କ୍ରିୟା ବିଶେଷ ଭୋଗ ଭୋଗ ଐଶ୍ୱର୍ଯ୍ୟ ଗତି ପ୍ରତି, ଏ ଭୋଗ ଐଶ୍ୱର୍ଯ୍ୟ ପ୍ରତି ଆସକ୍ତ ସେମାନେ, କାମାତ୍ମାନ ତେଣୁ ସେମାନେ ବେଦର ଏଇଟାକୁ କର୍ମକାଣ୍ଡ ଧାରାକୁ ସେମାନେ ଆକୃଷ୍ଟ ହେଇ ଆସନ୍ତି, ବେଦର କର୍ମକାଣ୍ଡ ଧାରା। ତେଣୁ ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟା ଅପହୃତ ଚେତସା ବ୍ୟବସାୟତ୍ମିକ ବୃଦ୍ଧି ସମାଧୋ ନ ବିଧିୟତେ। ସେ ଯେଉଁ ପ୍ରଶ୍ନ ପଚାରିଲେ କାହିଁକି ବ୍ୟବସାୟତ୍ମିକ ବୃଦ୍ଧି କରିପାରୁନାହାନ୍ତି, ତା'ର କାରଣ ଏଇ ତିନୋଟି ଶ୍ଳୋକରେ କହୁଛନ୍ତି। ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାଂ, ଭୋଗ ଐଶ୍ୱର୍ଯ୍ୟ ପ୍ରତି ଯେଉଁମାନଙ୍କ ଆସକ୍ତି ରହିଛି, ପ୍ରକୃଷ୍ଟ ରୂପଣ ଆସକ୍ତି ରହିଛି, ତାଙ୍କର ତୟା ଉପଭୋଗ ଚେତସା ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଥାଏ। ଯେଉଁଟା କୁହାଗଲା ଅନେକ ସାର କହିଛନ୍ତି ଭଗବାନ ଯେ ବୁଦ୍ଧି ନଷ୍ଟ ହୋଇଯାଏ ନା, ଧ୍ୟାୟତୋ ବିଷୟାନ୍ ପୁଂସ ସଙ୍ଗସ୍ତେ ସେ ପ୍ରଜାତି ସଂଘାତ ସଂଜାତି କାମ କାମା କ୍ରୋଧ ବିଜାତେ କ୍ରୋଧାତ୍ ସମୂହ ସମାହ ସ୍ମୃତି ବିଭ୍ରମ ସ୍ମୃତି ଭଂସା ବୁଦ୍ଧି ନାଶ। ବୁଦ୍ଧି ନଷ୍ଟ ହୋଇଯାଏ, ଆସକ୍ତିରୁ ବୁଦ୍ଧିଟି ନଷ୍ଟ ହୋଇଯାଏ। ତେଣୁ ତୟା ଅପହୃତ ଚେତ ସାଙ୍କ ବୁଦ୍ଧି ନଷ୍ଟ ହୋଇଯାଇଛି, ତେଣୁ ସେମାନେ ବ୍ୟବସାୟତ୍ମକ ବୁଦ୍ଧି ସମାଧ ନ ବିଧିଏ, ତାଙ୍କର ବ୍ୟବସାୟତ୍ମକ ବୁଦ୍ଧି ପ୍ରତି ତାଙ୍କର ଆକର୍ଷଣ ଆସିବ ନାହିଁ। ସେଥିପାଇଁ କାରଣ ହେଉଛି ସେଇଟା, ବ୍ୟବସାୟତ୍ମକ ବୁଦ୍ଧି ସମାଧ ନ ବିଧିଏ। ଜଣେ ପ୍ରଭୁପାଦ ମହାରାଜ ତାଙ୍କର ଶ୍ଳୋକରେ କହୁଛନ୍ତି, ସମାଧି କହିଲେ କ'ଣ ନା, ମନ ଯେତେବେଳେ ମନ ଆତ୍ମାକୁ ବୁଝିବା ନିମିତ୍ତ ସ୍ଥିର ହୋଇଯାଏ ସେତେବେଳେ ସେ ଅବସ୍ଥାକୁ ସମାଧି କୁହାଯାଏ। ମନ ଆଉ କ'ଣ ବୁଝିବ, ଆତ୍ମାକୁ କ'ଣ ବୁଝିବ, ସେ ତ ଉପଭୋଗ କରିବା ପାଇଁ ଲାଗିଛି, ତା'ର ସମାଧି କେଉଁଠି ଆସିବ? ତା'ର ସ୍ଥିର ହେଲେ ସିନା ଆତ୍ମା ସମେତ ଜିଜ୍ଞାସା ହେଲେ, ତେଣୁ ସେତେବେଳେ ଯାଇ ସେ ସମାଧି ସ୍ତର ପ୍ରାପ୍ତ ହେବ, ମନ ସ୍ଥିର ହେବ। ଚଞ୍ଚଳ ହିଁ ମନ କୃଷ୍ଣ, ମନ ବହୁତ ଚଞ୍ଚଳ, ତେଣୁ ଏହି ସମାଧି ତାଙ୍କର ଆସିବ ନାହିଁ, ସମାଧାନ ବିଧିଏ। ଏଇଠି କହୁଛନ୍ତି, ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାଗୁଣ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟସ୍ତ ନିର୍ଯୋଗ କ୍ଷମାତ୍ମବା। ଏ ବେଦରେ ତିନି ଗୁଣ ବିଷୟରେ ହିଁ କୁହାଯାଇଛି, ତ୍ରୈଗୁଣ୍ୟ ବିଷୟ ବେଦା, ତିନି ଗୁଣରୁ ଉର୍ଦ୍ଧ୍ୱ କଥା ବି ରହିଛି, କିନ୍ତୁ ସାଧାରଣତଃ ଯେଉଁମାନେ ଦେଖିବେ ଏ ତ୍ରିଗୁଣ ବିଷୟରେ ହିଁ କହିବେ। ଯେମିତି ଆମେ ଯେତେବେଳେ ଯମରାଜର ଦୂତମାନେ, ଯମରାଜର ଦୂତମାନେ ଷଷ୍ଠ ସ୍କନ୍ଦ କଥା ଆସିବ, ଅଜାମିଳ ଉପାଖ୍ୟାନ ଆସିବ, ଯେତେବେଳେ ଅଜାମିଳକୁ ନେବା ପାଇଁ ବସିଥିଲେ ସେହି ସମୟରେ ଯେତେବେଳେ ନାରାୟଣ ଡାକିଦେଇଥିଲା ସେତେବେଳେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ଚାରିଜଣ ବିଷ୍ଣୁଙ୍କର ଦୂତ ଆସି ପହଞ୍ଚିଗଲେ। ତେଣୁ ବିଷ୍ଣୁ ଦୂତ ଏବଂ ଯମଦୂତ ବିଷୟରେ ଆଲୋଚନା ଚାଲିଛି। ତେଣୁ ବିଷ୍ଣୁ ଦୂତଙ୍କୁ ଯେତେବେଳେ ସେମାନେ ସେ ଜାଣିନାହାନ୍ତି ବିଷ୍ଣୁ ଦୂତ ବୋଲି, ସେ ପଚାରୁଛନ୍ତି କିଏ ଆପଣ କିଏ, ଆମେ ହେଉଛୁ ଧର୍ମରାଜଙ୍କ ଦୂତ, ଆମେ ଆମକୁ ଏ ଧର୍ମ କାର୍ଯ୍ୟରେ କାହିଁକି ଆପଣ ନିଷେଧ କରୁଛନ୍ତି, ଆପଣ କିଏ, ବହୁତ ସୁନ୍ଦର ଦେଖାଯାଉଛନ୍ତି, ଏଭଳି କାହିଁକି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି, ତାଙ୍କର ପ୍ରଶ୍ନ ତାଙ୍କର କହିବାର ଏଇଭଳି ଭାବେ ପଚାରିଲେ ତାଙ୍କୁ। ତେଣୁ ଭଗବାନ ବିଷ୍ଣୁଙ୍କର ଦୂତମାନେ ପଚାରିଲେ, ତମେ ସବୁ ଯମରାଜଙ୍କ ଦୂତ ନା? ହଁ ଦୂତ, ଦେଖିଲ ଆମେ ପାସ ଆଣିଛୁ, ବାନ୍ଧିକି ନେଉଛୁ, ବର୍ତ୍ତମାନ ବାନ୍ଧିକି ଦେଇଥିଲେ, ଟାଣିବା ପାଇଁ ବସିଥିଲେ ସେହି ସମୟର କଥା। ନାରାୟଣ ହାୟ ବୋଲି ଡାକିଦେଲା, ପୁଅକୁ ଡାକିଦେଲା, ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ଚାରିଜଣ ଦୂତ, ବିଷ୍ଣୁଙ୍କର ଦୂତ ଆସି ପହଞ୍ଚିଗଲେ, କହିଲେ ତମେ ଯମରାଜଙ୍କ ଦୂତ, ଧର୍ମରାଜଙ୍କର ଦୂତ, ତମେ ଧର୍ମ ଜାଣିଛ ନା? ହଁ ଜାଣିଛ, କୁହ କ'ଣ ଧର୍ମ, ଏସବୁ ଧର୍ମ କହିଲେ କ'ଣ, ବେଦ ପ୍ରଣୀତ ଧର୍ମ ଝିଅ ଧର୍ମସ୍ଥା ବିପର୍ଯ୍ୟୟ ବେଦ ବା ବେଦ ନାରାୟଣ ସାକ୍ଷାତ ସ୍ୱୟଂ ଭୂତି ସୁଷମ ଇତ୍ୟାଦି ବହୁତ ବଡ଼ ଲେକ୍ଚର, ସବୁ ଶ୍ଳୋକ ମୋତେ ମନେ ରଖିଦେଇଛନ୍ତି, ବେଦ ସବୁ ଶ୍ଳୋକ ଯେତେବେଳେ କହିଲେ ଯମରାଜଙ୍କ ଦୂତମାନେ ଭାବୁଛନ୍ତି ଆମେ ଏଇଟା କିଛି ଭୁଲ ନାହିଁ ନା, ଅଥରିଟି କୋର୍ଟ କରିଛନ୍ତି, ମନୁ କିଛି କହିନାହାନ୍ତି, ଧର୍ମରାଜ ଯାହା କହିଛନ୍ତି ସବୁ କହିଦେଇଛନ୍ତି, ଇତି ସୁଶ୍ରୁମ, ଯମରାଜଙ୍କଠାରୁ ଶୁଣିଥିଲେ ସେ ବେଦ ବିଷୟରେ, କିନ୍ତୁ ବେଦର ଶ୍ରେଷ୍ଠ ଧର୍ମ ବିଷୟରେ କହିନାହାନ୍ତି ଯମରାଜ ତାଙ୍କୁ, ତାଙ୍କର ସେ ଯୋଗ୍ୟତା ନଥିଲା ତେଣୁ ସେଇଟାକୁ କହିନଥିଲେ, ପରଧର୍ମ ଅପରଧର୍ମ କଥା କହିଥିଲେ ତାଙ୍କୁ। ତେଣୁ ଯେତେବେଳେ କହିଦେଲେ ଯମରାଜଙ୍କ ଦୂତମାନେ ଭାବିଲେ ଇଏ ଆମକୁ କହିବା ହଉ ତାହେଲେ ନେଇକି ଯାଏ ବଡ଼ ପାଠଟା। ତେଣୁ ତାପରେ ଯେତେବେଳେ ବିଷ୍ଣୁ ଦୂତ କହିବା ପାଇଁ ଆରମ୍ଭ କଲେ କହିଲେ ଅୟଂ ହିଁ କୃତ କେଳବିଷ, ସେ ଗୋଟିଏ ତା'ର ଯେଉଁ ଏଇ ଜନ୍ମର ସବୁ ବୃତ୍ତାନ୍ତ ଦେଲେ, ଏତେ ପ୍ରକାର ପାପ କାର୍ଯ୍ୟ କରିଥିଲେ, ଧର୍ମ କଥା କହିକିରି ବର୍ତ୍ତମାନ କହିଲେ ଆମେ ଧର୍ମ ଅନୁସାରେ କାର୍ଯ୍ୟ କରୁଛୁ, କାରଣ ଏ ପାପୀ ବ୍ୟକ୍ତି ଆମେ ନେଉଛୁ ତାକୁ ନର୍କକୁ ନେଉଛୁ, ଏଇଭଳି ଭାବେ ପାପର ଲିଷ୍ଟ ଦେଲେ। ତେଣୁ ସେ ଭାବିଲେ ଇଏ ଯେଉଁ ଆସିଛନ୍ତି ଚାରିଜଣ ବହୁତ ସୁନ୍ଦର ପୁରୁଷ, ସମସ୍ତେ ବିଷ୍ଣୁ ଭଳି ରୂପ ରହିଛି, କିନ୍ତୁ ସେ ବିଷ୍ଣୁଙ୍କୁ ଜାଣିନାହାନ୍ତି ସେମାନେ, ବା ବିଷ୍ଣୁଙ୍କ ରୂପ ଜାଣିନାହାନ୍ତି, ଦେଖିନାହାନ୍ତି ସବୁ। ତେଣୁ ସେ ଭାବିଲେ ଇଏ ମଧ୍ୟ କହିବେ ହଉ ଠିକ୍ ଅଛି ତୁମେ ନେଇଯାଅ, କିନ୍ତୁ ସିଏ କହିଲେ ଯେ ଅୟମ୍ ହିଁ କୃତ ନିର୍ବିଶ, ତୁମେ ଯେଉଁ କହୁଛ ପାପ କରିଛନ୍ତି, ପାପ ଗଣି ଗଣି ଚାଲୁଛ, ଆହୁରି ବହୁତ ରହିଛି, ବହୁତ ରହିଛି ଲିଷ୍ଟ, ଅନଏଣ୍ଡିଂ ଲିଷ୍ଟ ରହିଛି କହିଲ, କିନ୍ତୁ ସବୁ ପାପରୁ ଇଏ ମୁକ୍ତ ହୋଇଯାଇଛନ୍ତି, ଅୟମ୍ ହିଁ କୃତ ନିର୍ବିଶ। କେତେବେଳେ କଲେ ନା, ତୁମେ ଗୋଟିଏ ଜନ୍ମର କଥା କହିଲ ତ, ଜନ୍ମ କୋଟି ଅଂଶାହମପି, ଏ ଗୋଟିଏ ଜନ୍ମ କଥା କହୁଛ, ତା ପୂର୍ବ ଜନ୍ମ ଯେଉଁ ଅନେଶତ ଲକ୍ଷ ଅନେଶତ ହଜାର ନଅଶହ ଅନେଶତ ଜନ୍ମ ହେଇଛି ତୁମେ ଜାଣିଛ, ତା ବିଷୟରେ କିଛି କହୁଛ? ବର୍ତ୍ତମାନ କହିନ, ଖାଲି ଗୋଟିଏ ଜନ୍ମ କଥା କହିଛ। ଏ କୋଟି ଜନ୍ମରୁ ଯାହା ସବୁ ପାପ କରିଛନ୍ତି, ଜନ୍ମ କୋଟି ଅଂଶାହମପି, ଏସବୁ ପାପରୁ ମୁକ୍ତ ହୋଇଯାଇଛି, କୃତ ନିର୍ଦ୍ଦେଶ। କେତେବେଳେ ଯଦ୍ ବ୍ୟାଜହାର ଦିବସ, ତମେ ଯେତେବେଳେ ପାସ ପକେଇ ନେବା ପାଇଁ ବସିଥିଲ, ସେ କ'ଣ କହିଥିଲା ନା, ପୁଅକୁ ଡାକିଥିଲା, ପୁଅକୁ ଡାକିଥିଲା, କ'ଣ ଡାକିଥିଲା, ନାରାୟଣ, ସି ଭଗବାନଙ୍କ ନାମ। ଯଦ୍ ବ୍ୟାଜହାର ଦିବସ ନାମ ସ୍ୱସ୍ଥାୟନ ହରେ, ଏ ହରିଙ୍କର ନାମ ଏ ସମସ୍ତ ସ୍ୱସ୍ତି ସମସ୍ତ ମଙ୍ଗଳ ପ୍ରଦାନ କରିବ। ଗୋଟିଏ ନାମରେ ଏତେ ଶକ୍ତି ରହିଛି, ସେଇଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଅଜାମିଳ ଯେଉଁ ଶ୍ରବଣ କରୁଥିଲା, ଶ୍ରବଣ କରୁଥିଲେ ଯମରାଜଙ୍କ ଦୂତମାନେ ଯେଉଁ ଧର୍ମ କହୁଥିଲେ, ସେ ତ୍ରୈଗୁଣ୍ୟ ବିଷୟ ଧର୍ମ ତ୍ରୈଗୁଣ୍ୟ ବିଷୟ ଧର୍ମ ବିଷୟ କହୁଥିଲେ, କିନ୍ତୁ ବିଷ୍ଣୁ ଦୂତମାନେ ଯେଉଁ କହୁଥିଲେ ଏମାନେ ନିସ୍ତ୍ରୈଗୁଣ୍ୟ ତ୍ରିଗୁଣର ଉର୍ଦ୍ଧ୍ୱରେ ଭାଗବତ ଧର୍ମ କହୁଥିଲେ। ବେଦରେ ଭାଗବତ ଧର୍ମ ନାହିଁ, ସେଥିପାଇଁ ଭାଗବତ ବର୍ଣ୍ଣନା କରାଗଲା, ଅଲଗା ଭାବରେ ବର୍ଣ୍ଣନା କରାଗଲା ଭାଗବତ। ସେଥିପାଇଁ ବ୍ୟାସଦେବ ଅନ୍ତିମରେ ଭାଗବତ ରଚନା କଲେ, ବେଦର ସାର ଚାରି ବେଦ ଉପନିଷଦେ ଯେତେ ସବୁ ରହିଛି ତା'ର ସାରକୁ ନେଇକରି ଏଥିରେ ଭାଗବତଙ୍କୁ କୁହାଯାଇଛି। ଭାଗବତରେ ତ୍ରୈଗୁଣ୍ୟ ବିଷୟରେ ନାହିଁ, ସେଥିପାଇଁ ଅତ୍ର ଶବ୍ଦ ବ୍ୟବହାର କରାଯାଇ ତିନି ଥର କୁହାଯାଇଛି। ଧର୍ମ ପ୍ରୋଜିତ କୈତବତ୍ର, କୈତବ ଧର୍ମକୁ ବାଦ ଦିଆଯାଇଛି, ବେଦରେ କୈତବ ଧର୍ମ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ବେଦ କ'ଣ ଧର୍ମ ପ୍ରୋଜିତ କୈତବତ୍ର ନାନ୍ୟତ୍ର, ଅନ୍ୟ କୌଣସି ଶାସ୍ତ୍ରରେ ସବୁ ବାଦ ଦିଆଯାଇ ନାହିଁ, କୈତବ ଧର୍ମକୁ ବାଦ ଦିଆଯାଇ ନାହିଁ, ବେଦରେ କୈତବ ଧର୍ମ ସବୁ ରହିଛି। ସେହିଭଳି ଭାବରେ ଧର୍ମ ପ୍ରୋଜିତ କୈତବତ୍ର ନାନ୍ୟ କ'ଣ, ତାପରେ କର୍ମ ନିର୍ମ ଶରଣାଂ ସତାମ ବେଦ୍ୟମ ବାସ୍ତବ ଅତ୍ର ବସ୍ତୁ ଅସ୍ତ୍ର, ଆଉ ଗୋଟେ ଥର କୁହାଗଲା, ବାସ୍ତବ ବସ୍ତୁ ଏଥିରେ ରହିଛନ୍ତି, ଅନ୍ୟାନ୍ୟତ୍ର ଅନ୍ୟ କୌଣସି ବାସ୍ତବ ବସ୍ତୁ ନାହାନ୍ତି, ବେଦ୍ୟମ ବାସ୍ତବ ଅତ୍ର ବସ୍ତ। ତାପରେ ବେଦ୍ୟମ ବାସ୍ତବ ଅତ୍ର ବସ୍ତ୍ର ଶିବଦାନ ତାପତ ଉନ୍ମୂଳନମ, ଇଏ ପ୍ରକୃତ ମଙ୍ଗଳ ପ୍ରଦାନ କରିବ, ତ୍ରିତାପରୁ ଆମକୁ ମୁକ୍ତ କରିଦେବ, ତାପତ୍ର ଉନ୍ମୀଳନମ। ଏବଂ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରେରେଶ୍ୱର, ଇଏ ମହାମୁନି ବା ଭଗବାନ ନାରାୟଣ ନାରାୟଣ ଋଷି ଏଇଟାକୁ ଦେଇଛନ୍ତି, ଭାଗବତଙ୍କୁ କହିଛନ୍ତି, ନାରାୟଣଙ୍କୁ ନାରଦମୁନି କହିଥିଲେ, ଆଉ ଇଏ ହେଉଛି ଶ୍ରେଷ୍ଠ ଈଶ୍ୱର, ଆଙ୍କଠାରୁ ଆଉ କିଛି ଈଶ୍ୱର ନାହାନ୍ତି, କିମ୍ବା ପରେରେଶ୍ୱର ସଦ୍ୟ ହୃଦୟ ଅବରୁଦ୍ଧିତ ଅତ୍ର, ପୁଣି ଏଇଥିରେ ଅତ୍ର କହ ନାନ୍ୟତ୍ର, ଆଉ ଯେଉଁ ଶାସ୍ତ୍ର ପଢ଼ିଲେ ଭଗବାନ ଅବରୁଦ୍ଧ ହୋଇଯିବେ ନାହିଁ ଆପଣଙ୍କ ହୃଦୟରେ। ଏ ତିନୋଟି ଶ୍ଳୋକ ମଙ୍ଗଳାଚରଣ କରିଛନ୍ତି ବ୍ୟାସରେ, ଏ ଦ୍ୱିତୀୟ ଶ୍ଳୋକ ଏଥିରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି। ମଙ୍ଗଳାଚରଣ ତିନି ପ୍ରକାର, ଗୋଟେ ହେଉଛି ଆଶୀର୍ବାଦ ନମସ୍କାର, ଏବଂ ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ। ସେ ମଙ୍ଗଳାଚରଣ ହୟ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର, ଏ ତିନୋଟି ରହିଛି ମଙ୍ଗଳାଚରଣ। ପ୍ରଥମ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରାଯାଇଛି ଭାଗବତମରେ, ଏ ଦ୍ୱିତୀୟ ଶ୍ଳୋକ ଏଇଟା କୁହାଯାଇଛି, ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି। ହଁ, ଦ୍ୱିତୀୟ ଶ୍ଳୋକରେ ଅତ୍ର ତିନିଥର କୁହାଯାଇଛି, ମାନେ ତା ଦେହରେ ଅତ୍ର 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 ନାନ୍ୟତ୍ର, ବିଷ୍ଣୁତାକୁ ତାକୁ ଆହୁରି ବିସ୍ତାର ନାନ୍ୟତ୍ର, ଅନ୍ୟ କୌଣସି ଶାସ୍ତ୍ରରେ ନାହିଁ, ତେଣୁ ସେଇଟା କୁହାଗଲା ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ, ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ପଡ଼ିବ, ସେଇଥିପାଇଁ ଭାଗବତ ରଚନା କରାଗଲା ଭାଗବତମ। ଏ ଶ୍ଳୋକଟି ଆପଣ ଜାଣିଛନ୍ତି, ଶ୍ଳୋକର ଭାଷ୍ୟରେ ଆମର ଜଣେ କହିଛନ୍ତି ଆଚାର୍ଯ୍ୟ, ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭାଷ୍ୟରେ ଏଇଟା କୁହାଯାଇଛି ଯେ, ଯେଉଁ ରହିଛି ଜଂ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ର ମରୁତ ତୁନନ୍ତି ଦିବ୍ୟ ସ୍ତବେ ବେଦୈକମ୍ ସାଙ୍ଗପଦକମ୍ସଦେ ଗାୟନ୍ତି ଜଂ ଶ୍ୟାମ ଘା ଧ୍ୟାନାବସ୍ଥିତ ଗତେନ ମନସା ପଶ୍ୟନ୍ତି ଜଂ ଯୋଗିନ ଯଶ୍ୟାନ୍ତଂ ନ ବିଦୁସୁରାସୁରଗଣ ଦେବାୟ ତସ୍ମୈ ନମଃ 12, 13, 1 ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏ ଶ୍ଳୋକକୁ ବ୍ୟାଖ୍ୟା କରିବା ନାହିଁ। ତାର ଟୀକାରେ ଯେଉଁ କହିଛନ୍ତି ବିଶ୍ୱନାଥ ଠାକୁର, ସେଇଟା ଆମକୁ କହିବା ଯେ ଜେନୈବ ସମୁଦ୍ର ମଥିତ ତେନୈବ ଭଗବତା ମୋହିନୀ ରୂପେଣ ଅସୁରାନ୍ ବଞ୍ଚେଇତ ସମୁଦ୍ର ମଥନୋତ୍ତମ ଅମୃତଂ ସ୍ୱଭକ୍ତେଭ୍ୟ ଦେବେଭ୍ୟ ଯଥା ଦତ୍ତଂ ତଥୈବ ବେଦ ସମୁଦ୍ର ମଥନୋତ୍ତମ ଭକ୍ତ୍ୟାମୃତମିଦଂ ଶ୍ରୀ ଭାଗବତ ରୂପେଣ ଅବକ୍ତାନ୍ ଅସୁରାନ୍ ବଞ୍ଚେଇତ ଯୁଷ୍ମାଭ୍ୟଂ ଦଦାନ୍ତୁ ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ। ସୁଧ ଗୋସ୍ୱାମୀ ଆମକୁ ଆଶୀର୍ବାଦ ଦେଇଛନ୍ତି। ଭାଗବତ ମହତ୍ତ୍ୱ ଏହି ରହିଛି, ଅନେକ ଭାଗବତ ମହତ୍ତ୍ୱ ରହିଛି, ଏ ଶ୍ଳୋକରେ ବିଶେଷ ଭାବରେ ସ୍ପଷ୍ଟ ହେଉଛି। ଯେଉଁମାନେ ଭାଗବତ ଶୁଣୁନାହାନ୍ତି ସେମାନେ ହେଉଛନ୍ତି ଅସୁର ଅଭକ୍ତ, ଏଠି କୁହାଯାଉଛି ଅସୁରାନ୍ ଅଭକ୍ତାନ୍ ବଞ୍ଚେଇଥିବା ଯୁଷ୍ମାଭ୍ୟମ ଦଦାତୁ ତମକୁ ଆମକୁ କ'ଣ ଏଇ ଯେଉଁ ବେଦରୂପକ ସମୁଦ୍ର ଏଟାକୁ ମନ୍ଥନ କରାଯାଇଛି, ଯେମିତି କ୍ଷୀର ସମୁଦ୍ର ମନ୍ଥନ କରାଯାଇକି ଅମୃତ ବାହାରିଥିଲା ସେଭଳିଆ ବେଦରୂପକ ସମୁଦ୍ର ରହିଛି, ଏଇଟାକୁ ମନ୍ଥନ କରିଛନ୍ତି। କିଏ ମଥିଲେ ନା ସୁଖ ଖାଇଲେ ନା ଚାରି ବେଦ ଦଧି ଭାଗ ବତନ ବନିତ ମଥିଲେ ନା ସୁକେ ଖାଇ ଲେନ ପରୀକ୍ଷିତ ବେଦ ସମୁଦ୍ରକୁ ମନ୍ଥିଛନ୍ତି ସୁକଦେବ, ମନ୍ଥିକିରି ଯେଉଁ ଲହୁଣୀଟାକୁ ଦେଇଛନ୍ତି ପରୀକ୍ଷିତକୁ, ଆମେ ଲହୁଣୀ ଦେଉଛନ୍ତି ଭଗବାନ, ଆମ ପାଇଁ ବ୍ୟବସ୍ଥା କରିଛନ୍ତି ଲହୁଣୀ ଭାଗବତମ ଲହୁଣୀ। ତେଣୁ ସେହିଭଳି ଭାବରେ ଯେମିତି ମୋହିନୀ ରୂପରେ ଭଗବାନ ଆସି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ପ୍ରଦାନ କରିଥିଲେ ଅମୃତ, ସେହିଭଳି ଭାବରେ ଇଏ ଯେଉଁ ଭାଗବତ ରୂପକ ଅବତାର ଭଗବାନଙ୍କର ଅବତାର ଭାଗବତ, ଏଇ ଭାଗବତ ରୂପେଣ ବେଦ ସମୁଦ୍ର ମଥମତମ ଭକ୍ତ ଭକ୍ତି ଅମୃତ ନିଧମ, ଏ ଭକ୍ତି ରୂପକ ଅମୃତକୁ ସେ ଭାଗବତ ଭଗବାନ ଭାଗବତ ରୂପରେ ଆବିର୍ଭାବ ହୋଇ ଭାଗବତ ରୂପେଣ ଅବକ୍ତାନ ଅସୁରାନ ବଞ୍ଚେଇଥିବା, ଯେଉଁମାନେ ଭାଗବତ ଶୁଣୁନାହାନ୍ତି ଯେଉଁମାନେ ଭାଗବତ ପଢ଼ୁନାହାନ୍ତି ସେମାନେ ଅସୁର ଭକ୍ତ, ଭକ୍ତ ନୁହନ୍ତି, ଭକ୍ତର ବେଶରେ ମଧ୍ୟ ଅଭକ୍ତ ସେମାନେ, ଏଇଠି ଆମେ କହୁନୁ, ଏଇଠି ସୁତ ଗୋସ୍ୱାମୀ କହୁଛନ୍ତି ଅସୁରାନ୍ ଅଭକ୍ତାନ୍ ବଞ୍ଚେଇଥିବା ଯୁଷ୍ମାଭ୍ୟମ ଦଦାତୁ, ଯେଉଁମାନେ ଶୁଣୁଛନ୍ତି ଯେଉଁମାନେ ପଢ଼ୁଛନ୍ତି ଯେଉଁମାନେ ଶ୍ରବଣ କରୁଛନ୍ତି ସେମାନେ ପାଉଛନ୍ତି ଏଇଟା ଭକ୍ତ ରୂପକ ଅମୃତ ପ୍ରଦାନ କରୁଛନ୍ତି, ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ, ସୁତ ଗୋସ୍ୱାମୀ ଆଶୀର୍ବାଦ ଦେଇଛନ୍ତି। ତେଣୁ ଇଏ ନିଶ୍ଚୟଗୁଣ୍ୟ କଥା ଭାଗବତମରେ, ଭାଗବତ ଧର୍ମ ହେଉଛି ନିଶ୍ଚୟଗୁଣ୍ୟ, ବେଦ ବେଦରେ ଯେଉଁ ରହିଛି ତ୍ରୈଗୁଣ୍ୟ ବିଷୟ ବେଦ, ନିଶ୍ଚୟଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟସ୍ତ, ଭୌତିକ ଜଗତରେ ଆମେ ତ୍ରିଗୁଣ ଭିତରେ ଯାହା ସବୁ ରହିଛି ଦ୍ୱନ୍ଦ୍ୱମୟ ରହିଛି, ସୁଖ ଦୁଃଖ ଏସବୁ ରହିଛି, ହସ କାନ୍ଦ ଏସବୁ ରହିଛି ଦ୍ୱନ୍ଦ୍ୱ, ଏହାର ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟସ୍ତ, ତ୍ରିଗୁଣ କହିଲେ ସତ୍ୟରଜତମ ତ୍ରିଗୁଣ ମିଶ୍ରିତ ରହିଛି କିନ୍ତୁ ନିତ୍ୟ ସତ୍ୱ, ତାର ଉର୍ଦ୍ଧ୍ୱ ରହୁଛି ନିତ୍ୟ ସତ୍ୟ ସ୍ତର, ସେହି ସ୍ତରକୁ ତୁମେ ଯାଅ, ଯେଉଁ ସ୍ତରକୁ ଗଲେ ନିର୍ଯୋଗ କ୍ଷମା ଆତ୍ମବାନ, ଆତ୍ମବାନ ଆତ୍ମ ବିଷୟରେ ଚିନ୍ତା କରିବ, ଅହମ୍ ବ୍ରହ୍ମାସ୍ମି ବା ତତ୍ତ୍ୱ ଜିଜ୍ଞାସା, ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ଅଥାତ ବ୍ରହ୍ମ ଜିଜ୍ଞାସା, ଏଇ ଜିଜ୍ଞାସା ଇଏ ଆତ୍ମବାନ, ଆତ୍ମ ସମ୍ବନ୍ଧରେ ଚିନ୍ତା କରିବ ସେମାନେ, ଆଉ ଏଇଟା ମୋର ନାହିଁ ଏଇଟା ଆଣିବା କେମିତି, ଏଇଟା ରହିଲାନି ଖରାପ ହୋଇଗଲା ଦେହ ଖରାପ ହୋଇଗଲା କେମିତି ଇଏ କରିବା, ସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଇଏ ହେଉଛି କ'ଣ ନା ନିର୍ଯୋଗକ୍ଷମ ଆତ୍ମା, ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟ ନିର୍ଯୋଗ ଯୋଗକ୍ଷମ, ଯୋଗକ୍ଷମ ଜଣେ ଭଗବାନଙ୍କର ଶରଣରେ ଗଲେ ଭଗବାନ ତାଙ୍କର ଯୋଗକ୍ଷମ ବହନ କରିବେ। ଅନନ୍ୟାସ ଚିନ୍ତ ମାଁ ଯେ ଜନା ପ୍ରତିପାସତେ ତେଷାମ ନିତ୍ୟାଭିଯୁକ୍ତାନ ଯୋଗକ୍ଷେମ ବହାମ୍ୟମ, ଯୋଗ କହିଲେ ତାଙ୍କର ଯାହା ନାହିଁ ତାକୁ ପ୍ରଦାନ କରିବେ, କ୍ଷମ କହିଲେ ଯାହା ଅଛି ତାକୁ ପ୍ରୋଟେକ୍ସନ ରକ୍ଷା କରିବେ ଯୋଗକ୍ଷମ। ତେଣୁ ଆମକୁ ନିର୍ଯୋଗକ୍ଷମ ଯିବାକୁ, ଆମେ ଆଉ ଯୋଗକ୍ଷମକୁ ଚିନ୍ତା କରିବା ନାହିଁ, ଭଗବାନ ତାଙ୍କ ଯୋଗକ୍ଷମ ବ୍ୟବସ୍ଥା କରିବେ, ସେସବୁ ଘରେ ସେସବୁ ସେ ସ୍ତର ସେମାନେ ପ୍ରାପ୍ତ ହେବେ ନିର୍ଯୋଗକ୍ଷମ ଆତ୍ମା। ତେଣୁ ତା ପର ଶ୍ଳୋକରେ କହୁଛନ୍ତି ଯେ ତାପରେ ସବୁ କହୁଛି ଯାବାନ ଅର୍ଥ ଉଦପାନେ ସର୍ବତଃ ସମ୍ପୃତ ଦକେ ତାବାନ ସର୍ବେଶ ବେଦିଷୁ ବ୍ରାହ୍ମଣସ ବିଜାନତ, ଯାବାନ ଅର୍ଥ ଉଦପାନେ ଉଦପାନେ ହଁ ସାଗର, ପ୍ରହ୍ଲାଦ ମହାରାଜ ସେଟା କହିଛନ୍ତି, ଯାବାନ ତୁ ଦୋପାନେ ସର୍ବତ ସମ୍ପୃତ ଦକେ, ବହୁତ ଗୁଡ଼ାଏ ଛୋଟ ଛୋଟ କୂଅରେ ଆମେ ଏଇଟା ପିଇବା ପାଇଁ କରିବା, ସେଇଟା ଗାଧୋଇବା ପାଇଁ କରିବା, ସେଇଟା ଧୁଆଧୁଇ କରିବା ପାଇଁ କରିବା, ଏସବୁ ବିଭିନ୍ନ ପ୍ରକାର କୂଅ ରହିଛି ପାଣି ୟୁଜ୍ କରୁଛେ, କିନ୍ତୁ ଗୋଟେ ବଡ଼ ଜଳାଶୟରେ ସବୁକିଛି ପ୍ରାପ୍ତ ହୋଇଯିବା। ଯାବାନ ଅର୍ଥ ଦୋପାନେ ସର୍ବତ ସମ୍ପୃତ ଦକେ ତାବାନ ସର୍ଭିସ ବେଦିଷୁ ବ୍ରାହ୍ମଣ ସେ ବିଜାନତ। ତେଣୁ ବେଦରେ ସବୁ ପ୍ରକାର କଥା ରହିଛି, ବେଦରେ ବ୍ରାହ୍ମଣ ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ବେଦର ପ୍ରକୃତ ଅର୍ଥଟା କ'ଣ। ବେଦରୁ ସବୁକିଛି ପାଇଯିବେ ସେମାନେ, ଯାହାର ଯାହା ଆବଶ୍ୟକତା ସେ ପାଇଯିବ। ବେଦ ବେଦ କହିଲେ ଜ୍ଞାନ, ତେଣୁ ବେଦାନ୍ତ କହିଲେ ଜ୍ଞାନର ଅନ୍ତ, ବେଦର ଉର୍ଦ୍ଧ୍ୱରେ ହେଉଛି ବେଦାନ୍ତ। ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବ୍ୟାସଦେବ ବେଦାନ୍ତ ସୂତ୍ରରୁ ରଚନା କଲେ, କିନ୍ତୁ ସେଇଟା ରଚନା କରି ମଧ୍ୟ ସେ ଶାନ୍ତି ପାଇପାରିଲେ ନାହିଁ। ତାପରେ ଭାଗବତ ରଚନା କଲେ, ବେଦାନ୍ତ ସୂତ୍ରର ଭାଷ୍ୟ ହେଉଛି ଭାଗବତ। ବେଦାନ୍ତ ସୂତ୍ରର ଯେଉଁ ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା, ଅଥାତ ବ୍ରହ୍ମ ଜିଜ୍ଞାସା କାହିଁକି ନା, ଜଣେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ମନୁଷ୍ୟ ଜନ୍ମରେ ପଶୁ ଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ ମନୁଷ୍ୟ ଜନ୍ମ। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି କ'ଣ ପାଇଁ ନା, ବ୍ରହ୍ମ ଜିଜ୍ଞାସା କରିବ। ତେଣୁ ଯେଉଁ ମନୁଷ୍ୟ ବ୍ରହ୍ମ ଜିଜ୍ଞାସା କରୁନାହିଁ ସିଏ ହେଉଛି ପଶୁ, ବଡ଼ ଦୂରା, ସେଇ ପଶୁ ବଡ଼ ଦୂରା ଚା। ତେଣୁ ବ୍ରହ୍ମ ଜିଜ୍ଞାସା ଜଣେ ଯେତେବେଳେ କରିବେ ସେତେବେଳେ ପର ଶ୍ଳୋକ ପର ସୂତ୍ର ଆସୁଛି କ'ଣ, ଜନ୍ମାଦି ଅସ୍ୟ ଯଥ, ଏ ବ୍ରହ୍ମ ଜିଜ୍ଞାସାରେ ଏଇଟା ସେକେଣ୍ଡ ତତ୍ତ୍ୱ ଆସିବ, ସେକେଣ୍ଡ ସୂତ୍ର ହେଉଛି ଏଇଟା କ'ଣ, ଜନ୍ମାଦି ଅସ୍ୟ ଯଥ। ତେଣୁ ଆମର ଭାଗବତ ଆରମ୍ଭ ହେଲେ ସେଇଠୁ ଜନ୍ମାଦି ଅସ୍ୟ ଯଥର ବିସ୍ତାର କରାଯାଇଛି। କ'ଣ ଜନ୍ମାଦି ଅସ୍ୟ ଯଥ ଅନ୍ୟା ଇତର ତ ସାର୍ଥ ଶିବ ଅଧିକ ସରା ତେଣି ବ୍ରହ୍ମରୁଦା ଯାଦି କହେ ମୁହ୍ୟନ୍ତି ଯତ୍ ସୁରେହ ତେଜ ବାର ମୃଦାଂ ଯଥା ବିନିମୟୁ ଯତ୍ର ତୃଷକ ମୂଷା ଧାମନା ସ୍ୱେନ ସଦା ନିରସ୍ତ କୁହକଂ ସତ୍ୟଂ ପରମ ଧୀମୟୀ ହେଉଛି ନମସ୍କାର। ବହୁବଚନ କୁହାଯାଏ ଧୀମୟୀ, ପରମ୍ପରାରେ ଆସୁଛି ସମସ୍ତଙ୍କୁ, ସମସ୍ତଙ୍କୁ ଆମେ ବି ଆମ କଥା ବ୍ୟାସରେ ଲେଖିଛନ୍ତି ଏଥିରେ ଧୀମୟ, ଆମେ ମଧ୍ୟ ଧୀମୟୀ ଧ୍ୟାନ କରୁଛେ, ଆମକୁ ସ୍ମରଣ ରଖିଛନ୍ତି ସେ। ବହୁବଚନରେ କୁହାଯାଏ ଯେତେ ଆସିବେ ଏ ଧାରାରେ ସମସ୍ତେ ଏ ଶ୍ଳୋକରେ ରହିଲେ, ଏ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ ଏଇ ଶ୍ଳୋକ ଉପରେ 3 ମାସ ପ୍ରବଚନ ଦେଇଥିଲେ, ଏ ଗୋଟିଏ ଶ୍ଳୋକ ଉପରେ 3 ମାସ ପ୍ରବଚନ ଦେଇଥିଲେ। ଇଏ ହେଉଛି ମଙ୍ଗଳାଚରଣ 3 ଶ୍ଳୋକ, ଆଜି 2 ଶ୍ଳୋକ ଶୁଣିଦେଲେ ଆଉ ଗୋଟିଏ ଶ୍ଳୋକ ଆମେ କହିଦେବା, ସେ ହେଉଛି କ'ଣ, ନିଗମ ଗଳ୍ପ ତରୋର ଗାଳିତଙ୍କ ଫଳ, ଇଏ ଆଶୀର୍ବାଦ ଦିଆହେଉଛି, ତୁମକୁ ଆଶୀର୍ବାଦ ପିବନ୍ତମ ତୋନ୍ମୁଖ, ଇଏ ହେଉଛି ପାନ କରନ୍ତୁ, ଏଇଟା ଆଶୀର୍ବାଦ ଦିଆଯାଉଛି। ଏଇ 3 ଶ୍ଳୋକରେ ବ୍ୟାସ ମଙ୍ଗଳାଚରଣ କରିଛନ୍ତି ଭାଗବତମ, ଇଏ ହେଉଛି ଭାଗବତ ଧର୍ମ, ତ୍ରିଗୁଣ ନିସ୍ତ୍ରୟୀ ଗୁଣ୍ୟ, ଇଏ ଭାଗବତ ଧର୍ମ ହେଉଛି ନିସ୍ତ୍ରୟୀ ଗୁଣ୍ୟ, ଏଥିରେ ତ୍ରିଗୁଣ ବିଷୟରେ ନାହିଁ କଥା। ସେଇ ଭାଗବତ ଧର୍ମକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ, ନିସ୍ତ୍ରୟୀ ଗୁଣ୍ୟ ଭବାର୍ଜନ କରି ଭାଗବତ ଧର୍ମ, ଭଗବାନ ଯାହା କହୁଛନ୍ତି ସେ ହେଉଛି ଧର୍ମ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଇଏ ହେଉଛି ଭାଗବତ ଧର୍ମ। ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତ ଧର୍ମ କ'ଣ ନା, ଯେ ବି ଭଗବତା ପ୍ରକ୍ତା ଉପାୟ ଆତ୍ମଲବ୍ଧେ ଅଞ୍ଜ ଅଞ୍ଜ ପୁଷାମ ଅଭିଦୁଷାମ ତେବେ ଭାଗବତା ହିତା ଜାନାସ୍ଥାୟ ନରରାଜନ ନ ପ୍ରମାଦିତ କରିଛି ଧାବନ ନିମିଲ୍ୟବା ନେତ୍ରେ ନ ସ୍ଖଳେ ନ ପତେ ଦିହ, ଇଏ ହେଉଛି ଭାଗବତ ଧର୍ମ ନିଶ୍ଚୟ ଗୁଣ, ଏତେ କୌଣସି ତ୍ରିଗୁଣ ବିଷୟ ନାହିଁ, ନିଶ୍ଚୟ ଗୁଣ୍ୟ। ତେଣୁ ଯେ ଭାଇ ନିଶ୍ଚିତ ଭାବରେ ଇଏ ହେଉଛି ଭାଗବତ ଧର୍ମ, ଭଗବତା ପ୍ରକ୍ତା ଭଗବାନ ଯାହା କହିଛନ୍ତି ସେ ହେଉଛି ଭାଗବତ ଧର୍ମ। ଉପାୟ ଆତ୍ମଲବ୍ଧେ, ଆତ୍ମ ବିଷୟରେ ଆମେ ଜାଣିବା ଉପାୟ ପ୍ରାପ୍ତ ହେବା, ଉପାୟ ଆତ୍ମଲବ୍ଧେ କିଏ ପାଇପାରିବ, ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କିଏ ପାଇପାରିବ ନା, ଅଞ୍ଜ ବହୁତ ସହଜରେ ଜଣେ ପାଇଯିବ, ମନୁଷ୍ୟମାନେ ବହୁତ ସହଜରେ ନା, ବିଦ୍ୱାନ ବ୍ୟକ୍ତି ପାଇବେ ନା, ନା ନା ଅବିଦୁଷା ଯେଉଁମାନେ ଏଇଠି କୁହାଗଲା ଅବିପସ୍ଥିତ, ଅବିପସ୍ଥିତ ଜାଣିପାରିବେ ନାହିଁ କିନ୍ତୁ ସେ ଭାଗବତ ଧର୍ମରେ ଅବିପସ୍ଥିତ ବି ଜାଣିଯିବ, ଅବିଦୁଷାଙ୍ଗ ବୋଲି କୁହାଗଲା ଅଞ୍ଜ ପୁଷା ଅବିଦୁଷା ତେବେ ଭାଗବତ, ଇଏ ହେଉଛି ଭାଗବତ ଧର୍ମ ନିଶ୍ଚିନ୍ତ ଭାବରେ। ଯେବେ ଭାଗବତ ପ୍ରକ୍ତା ଉପାୟ ଆତ୍ମଲବ୍ଧେ ଅଞ୍ଜ ପୁଷା ଅବିଦୁଷା ତେବେ, ଏ ବୈ ଶବ୍ଦଟି ଦ୍ୱିତୀୟ ବ୍ୟବହାର କରାଯାଇଛି ସେ ଶ୍ଳୋକରେ ଏକାଦଶ ସ୍କନ୍ଧରେ, ଏଠି ନବଯୋଗେନ୍ଦ୍ର କହିଛନ୍ତି, ରାଜା ନିମିଙ୍କୁ କହିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ଏଇଟା କୁହାଯାଇଛି।
ଅଞ୍ଜ ପୁଂସାଂ ଅବିଦୁଷାଂ ବିଧି ଭାଗବତା ନିତାନ ବୈଦିକ ନାହିଁ ବିଧି ଇଏ ହେଉଛି ବିଧି ଇଏ ଭାଗବତ ଭାଗବତ ଧର୍ମ ହେଉଛି ଏଇଟା ତେଣୁ ଏଇ ନିଶ୍ଚୟ ଗୁଣ ଯିବା ପାଇଁ ବେଦରେ ସବୁ ଜିନିଷ ରହିଛି କିନ୍ତୁ ଆମକୁ ସାର ଜିନିଷଟାକୁ ନେବାକୁ ପଡ଼ିବ ଯାବାନ ଅର୍ଥ ଦପାନେ ସର୍ବତ ସମ୍ପୃତ ଦକେ ତାହାବାନ ସର୍ବିସ ବେରିସୁ ବ୍ରାହ୍ମଣସ ବିଜାନତ ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଯେଉଁମାନେ ବ୍ରାହ୍ମଣ ସେମାନେ ଜାଣିବେ ବେଦର କେଉଁଟା ଗ୍ରହଣୀୟ ସେଇଟାକୁ ଗ୍ରହଣ କରିବେ ସେମାନେ ଅନ୍ୟଗୁଡ଼ାକ ଏତେ ଆବଶ୍ୟକତା ନାହିଁ ବେଦରେ ତେଣୁ ବେଦ ଅଧ୍ୟୟନ କରି ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେତେବେଳେ ନାରଦମୁନି ବୁଲୁଥିଲେ ଭଗବାନଙ୍କ ଦର୍ଶନ ପାଇଁ ଖୋଜୁଥିଲେ ବିଭିନ୍ନ ଜାଗାରେ ବୃନ୍ଦାବନରେ ଦେଖିଲେ ଜଣେ ତରୁଣୀ କ୍ରନ୍ଦନ କରୁଛି ଭାଗବତ ମହାତ୍ମା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ତରୁଣୀ କ୍ରନ୍ଦନ କରୁଛି ତା ପାଖରେ ଦୁଇଜଣ ବୃଦ୍ଧ ବ୍ୟକ୍ତି ଶୋଇଛନ୍ତି ଜାଣିଛନ୍ତି ଏଇଟା ସେ ହେଉଛନ୍ତି ଭକ୍ତିଦେବୀ ଭକ୍ତିଦେବୀ ଇଏ ଦୁଇ ଇଏ ତାଙ୍କର ପୁଅ ଜ୍ଞାନ ଏବଂ ବୈରାଗ୍ୟ ତେଣୁ ଏଇ ଜ୍ଞାନ ବୈରାଗ୍ୟ ଭକ୍ତି ସେ ନାରଦମୁନି ବହୁତ ପ୍ରକାର ବ୍ୟବସ୍ଥା କଲେ ବେଦ ପାଠ କଲେ ଗୀତା ପାଠ କଲେ ମହାଭାରତ ପାଠ କଲେ ବିଭିନ୍ନ ଯଜ୍ଞ କଲେ କିନ୍ତୁ କିଛି ହେଲା ନାହିଁ ତାହା ପରେ ସେ ଖୋଜି ବୁଲିଲେ ସେ ଆକାଶବାଣୀ ହେଲା ତୁମେ ସତ୍କର୍ମ କର ସେମାନେ ଯୁବକ ହେବେ ସତ୍କର୍ମ କ'ଣ ଜାଣିବା ପାଇଁ ସବୁ ଚାରିଆଡ଼େ ବୁଲିଲେ ବୁଲି ବୁଲି ଆସି ପହଞ୍ଚିଗଲେ ହରିଦ୍ୱାରରେ ସନତ କୁମାରଙ୍କ ସହ ଦେଖା ହେଲା ତେଣୁ ସନତ କୁମାର ତାଙ୍କୁ କହିଛନ୍ତି ନାରଦ ନାରଦ ତାଙ୍କ ଭାଇ ହେବେ ସାନ ଭାଇ ନାରଦ ନାରଦ ତୁମେ ଜାଣିପାରୁନ ସତ୍କର୍ମ କ'ଣ ନା ନା ଜାଣିପାରୁ ନା ତୁମେ ପରା ଯେତେବେଳେ ବ୍ୟାସଦେବ ମୋ ହୋଇକି ରହିଥିଲେ ତୁମେ ତାଙ୍କୁ କ'ଣ ଉପଦେଶ ଦେଇଥିଲ ଯେଉଁ ଭାଗବତ ଉପଦେଶ ସିଏ ହେଉଛି ସତ୍କର୍ମ ତେଣୁ ହରିଦ୍ୱାରକୁ ଆସିଲେ ସେଇଠି ଭାଗବତ ଆଲୋଚନା ହେଲା ଭାଗବତ ଶୁଣିବା ପାଇଁ ସୁଖଦେବ ଆସି ପହଞ୍ଚିଗଲେ ଭଗବାନ ମଧ୍ୟ ଆସି ପହଞ୍ଚିଗଲେ ଏବଂ ଭକ୍ତିଦେବୀ ଯାଇ ପହଞ୍ଚିଲେ ଜ୍ଞାନ ବୈରାଗ ଯାଇ ପହଞ୍ଚିଗଲେ ସମସ୍ତେ ସେମାନେ ଜ୍ଞାନ ବୈରାଗ ସବୁ ଯୁବକ ହୋଇଗଲେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମା ଭାଗବତ ମହାତ୍ମା ସବୁ ରହିଛି ତେଣୁ ଯାହା ହଉ ଏଇଭଳି ଭାବରେ ଏ ବେଦରେ ଏ ଯେଉଁ ତତ୍ତ୍ୱଟାକୁ ଜାଣିବା ଏତେ ସହଜ ନୁହଁ ଯେମିତି କ୍ଷୀରରେ ଘିଅଟା ଥିଲେ ମଧ୍ୟ ଆମେ ଜାଣିପାରିବା ନାହିଁ ତାର ପ୍ରୋସେସ୍ ରହିଛି ସେଇଭଳି ଭାବେ ବେଦରେ କେଉଁଟା ପ୍ରକୃତ ସାର ବସ୍ତୁ ସେଇଟା ଆମେ ବୁଝିପାରିବା ନାହିଁ ସେଥିପାଇଁ ବ୍ୟାସଦେବ ଯିଏ ବେଦ ରଚନା କଲେ ସେ ସେଥିରେ ଅସନ୍ତୋଷ ହୋଇଗଲେ ଏବଂ ନାରଦମୁନି ତାଙ୍କୁ କହିଲେ ତୁମେ ଯେଉଁ ଏସବୁ ବେଦ ଉପନିଷଦ ସବୁ ରଚନା କଲ ଏ ଯୁଗୁପ୍ସିତମ ଧର୍ମ କୃତେ ତୁମେ ନିନ୍ଦନୀୟ ଧର୍ମ ସବୁ କରିଛ ଏଇଟା କହିଲେ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏଇଟା କହିଛନ୍ତି ତେଣୁ ବ୍ୟାସଦେବ ଭାଗବତଙ୍କୁ ରଚନା କଲେ ତେଣୁ ଏଇଭଳି ଭାବରେ ଆମର 46 ଶ୍ଲୋକ ପର୍ଯ୍ୟନ୍ତ ଆଜି ପାଠ କଲେ ଏଠି ଆମ କଥାକୁ ବିଶ୍ରାମ ଦେବା ତେଣୁ ତା ପୂର୍ବରୁ ପଚାରିବା କାହାର କିଛି ନିଗମ ସେପଟେ ହେଉଛି ବସ୍ତୁ ନିର୍ଦ୍ଦେଶ କ'ଣ କୁହାଯାଇଛି କ'ଣ କେଉଁ ଜିନିଷ ଅଛି ଆ ଭିତରେ ବସ୍ତୁ ନିର୍ଦ୍ଦେଶ ନମସ୍କାର ପ୍ରଣାମ ଧୀମୟ ନମସ୍କାର ସେ ମଙ୍ଗଳାଚରଣ ହୟ ତ୍ରିବିଧ ପ୍ରକାର ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର ବସ୍ତୁ ନିର୍ଦ୍ଦେଶ ହେଇଛି ଦ୍ୱିତୀୟ ଶ୍ଲୋକରେ ଆଶୀର୍ବାଦ ତୃତୀୟ ଶ୍ଲୋକରେ ହେଇଛି ନମସ୍କାର ପ୍ରଥମ ଶ୍ଲୋକରେ ହେଇଛି ଧୀମୟ ନମସ୍କାର ନମସ୍କାର ତିନୋଟି ମଙ୍ଗଳାଚରଣ କରି ତିନୋଟି ଜିନିଷ ରହିବ ଚୈତନ୍ୟ ଚରିତ୍ରାମୃତରେ 14 ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ତା ଦେହରେ ସବୁ ରହିଛି ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ନମସ୍କାର ସବୁ ରହିଛି ତା ଦେହରେ 14 ଶ୍ଲୋକ ରହିଛି ତା ଦେହରେ ବନ୍ଦେ ଯେଉଁ ରହିଛି ସେଇଟା ହେଉଛି ପ୍ରଣାମ ହେଲା ବନ୍ଦେ ରହିଲା ଯେଉଁ ତାପରେ ଯେଉଁ ରହିଛି ଛଅଟି ଶ୍ଲୋକରେ ଚୈତନ୍ୟ ମହାପ୍ରଭୁଙ୍କର ପାଞ୍ଚଟି ଶ୍ଲୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ଦୁଇଟି ଶ୍ଲୋକରେ ଅଦ୍ୱୈତ ପ୍ରଭୁଙ୍କର ଏବଂ ଗୋଟିଏ ଶ୍ଲୋକରେ ପଞ୍ଚତତ୍ତ୍ୱ ଏଇଭଳି ଭାବେ ରହିଛି ତେବେ ସେ ଯେଉଁ 6 ଶ୍ଲୋକ ରହିଛି ତା ଦେହରୁ ବନ୍ଦେ ଗୁରୁଣ ଏ ନମସ୍କାର ହେଲା ପ୍ରଣାମ କରିଦେଲେ ଆଉ ବସ୍ତୁ ନିର୍ଦ୍ଦେଶ କେଉଁଥିରେ ଅଛି ନା ଯଦଦ୍ୱୈତଂ ବ୍ରହ୍ମ ପରିଷଦି ତଦପି ଅଶ୍ୟ ତନୁଭା ଯହ ଆତ୍ମା ଅନ୍ତର୍ଜାମି ପୁରୁଷ ଇତି ସ୍ୱସ୍ୟାଂଶ ବିଭବ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଜୟ ଭଗବାନ ସ୍ୱସ୍ୱୟମୟମ୍ ନ ଚୈତନ୍ୟ କୃଷ୍ଣ ଜଗତି ପରତତ୍ତ୍ୱଂ ପରମ ପରତତ୍ତ୍ୱ ତତ୍ତ୍ୱ ବେଦ ବସ୍ତୁ ବସ୍ତୁ ନିର୍ଦ୍ଦେଶ ପରତତ୍ତ୍ୱ ଇଏ ହେଉଛି ବସ୍ତୁ ନିର୍ଦ୍ଦେଶ
ପରତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ଚେତନ ଚରିତ୍ରାମୃତରେ ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ କେଉଁଟା ଏଇଟା ଦ୍ୱିତୀୟ ଶ୍ଳୋକରେ ଏଇଟା ରହିଛି ଏ ତୃତୀୟ ଶ୍ଳୋକରେ ଏଇଟା ରହୁଛି ବସ୍ତୁ ନିର୍ଦ୍ଦେଶ ପ୍ରଥମ ଦୁଇଟା ହେଉଛି ନମସ୍କାର ବନ୍ଦେ ଅହଂ ବନ୍ଦେ ବନ୍ଦେ ଗୁରୁ ନିଶବକ୍ତାନ ଈଶ ମିଶାବତାରକାନ ତତ୍ପ୍ରକାଶାଂଶ ତତ୍ଶକ୍ତି କୃଷ୍ଣ ଚୈତନ୍ୟ ସଂଗୀତମ୍ ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହ ଋତୌ ଗୌଡ଼ଦୟ ପୁଷ୍ପବନ୍ତୌ ଚିତ୍ରୌ ତମ ଶବ୍ଦୌ ତମ ନୁଦୌ ଦୁଇଟି ଶ୍ଳୋକରେ ନମସ୍କାର କରାଯାଇଛି ଗୋଟିଏ ଶ୍ଳୋକରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି ଆହୁରି ହେଲା କ'ଣ ଆଶୀର୍ବାଦ ଆଶୀର୍ବାଦ ଚତୁର୍ଥ ଶ୍ଳୋକରେ କରାଯାଇଛି ଚତୁର୍ଥ ଶ୍ଳୋକ ଅନର୍ପିତ ଚରିଂ ଚେରା କରୁଣୟା ବିତୀର୍ଣ୍ଣ କଳୌ ସମର୍ପୟିତି ସମର୍ପୟି ତୁମକୁ ଦିଆଯାଉ ହରିପୁର ସୁନ୍ଦର ଦୀତି କଦମ ସଦା ହୃଦୟ କନ୍ଦରେ ସ୍ଫୁରତୁ ବହ ସଚିନ ନନ୍ଦନ ସ୍ଫୁରତୁ ଆପଣ ହୃଦୟରେ ସେ ସ୍ଫୁରିତ ହୁଅନ୍ତୁ ଆଶୀର୍ବାଦ ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗର୍ଭକୁନ୍ଦ କି ଧାଇ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।